ಮಾಧವ ಗೋಪಿ ಜನವಲ್ಲಭ ಗಿರಿವರ ಸಾರಿ ಯಶೋದಾನಂದನ ವ್ರಜ ಜನರಂಜನ ಯಶೋದಾನಂದ ವ್ರಜ ಜನರಂಜನ ಯಶೋದಾನಂದನ ಹರಿ ಯಶೋದಾನಂದನ ವ್ರಜ ಜನರಂಜನ ಯಶೋದಾನಂದನ ಯಮುನಾ ತೀರವನಚಾರಿ ಯಮುನಾ ತೀರವನಚಾರಿ ಜಯ ರಾಧಾ ಮಾಧವ ಕುಂಜ ವಿಹಾರಿ ರಾಧಾ ಕುಂಜ ವಿಹಾರಿ ಹರಿ ಕೃಷ್ಣ 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 ಹರಿ 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 ರಾಮ ಹರಿ ರಾಮ 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 ಹರಿ 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 ಕೃಷ್ಣ ಹರಿ ಕೃಷ್ಣ 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 ಹರಿ 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 ರಾಮ ಹರಿ ರಾಮ 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 ಹರಿ 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 ಕೃಷ್ಣ 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 ಹರಿ 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 ರಾಮ ಹರಿ ರಾಮ 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 ಹರಿ ಹರಿ ಹರೇ ಕೃಷ್ಣ 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 ಹರಿ 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 ರಾಮ ಹರಿ ರಾಮ 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 ಹರಿ ಹರಿ ಜಯ ಜಯ ಪ್ರಭುಪಾ 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 ಜಯ ಗುರುದೇ 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 ನಿದಾಗೋ ಹರಿವೋ ब्रह्म हरिनाम संकीर्तन की जय। विष्णु पाद परमहंस परिव्राज कचेर श्री श्रीमद गौर गोविंद गोस्वामी गुरु महाराज की जय। विष्णु पाद परमहंस परिव्राज कचेर अष्टोत्तर शत श्री श्रीमद अभय चरण बिंद भक्ति वेदांत स्वामी श्रील प्रभुपाद जी महाराज की जगत गुरु श्रील भक्ति सिद्धांत सरस्वती ठाकुर प्रभुपाद जी महाराज की जय। सच्चिदानंद श्री श्री भक्ति विनोद ठाकुर की जय। नामाचार्य श्री श्री हरिदास ठाकुर की जय। अनंत कोटि वैष्णव वृंद की जय। प्रभु श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की श्री श्री गौर राधा गोपीनाथ जी की जय। श्री श्री चैतन्य शिक्षाष्टकम की जय। अनंत कोटि वैष्णव वृंद की संवेद गौर भक्त वृंद की निताय गौर प्रमानंदे हरि हरि बोल। ओम ज्ञानं तिमिरांध्यस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपा कदा मह्यं ददाति स्वपदान्तिकं। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगणरघुनाथानितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादं सहगणललिताश्च विशाखानितंश्च। नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिते नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चात्यदेशतारिणे। हे कृष्णा करुणा सिंधो दीनबंधो जगत्पते गोपेश गोपिकाकंत राधाकंत नमस्तुते। तप्त कंचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपा सिंधुभ्य एव च पतितानं पावनेभ्यो वैष्णवेभ्यो नमो नमः। नमो महाबदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे। आजानुलंबित भुजौ कनकावदातौ संकीर्तने कृपितरौ कमलायताख्यौ विश्वंभरौ द्विजवरौ जुगधर्मपालौ वंदे जगत्प्रियकरौ करुणावतारौ वंदे जगत प्रिय करो करुणावतारो वंदे जगत प्रिय करो करुणावतारो। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। हरे कृष्ण। सर्वप्रथम मोर परमाराध्य गुरुदेव श्री स्वामी राधागोविंद दास गोस्वामी गुरु महाराजंकर अभय चरण कमल तले अनंत कोटि दंडवत प्रणाम पूर्वक निजको समर्पित करि कृपा भिक्षा करि श्री श्रीमद गौर गोविंद गोस्वामी गुरु महाराज तथा श्रील प्रभुपाद महाराज विशेष करि सच्चिदानंद श्री श्री भक्ति विनोद ठाकुर तथा समस्त साधु गुरु वैष्णव आचार्यंकर चरण कमल तले ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତାଇ ଶ୍ରୀ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ଗୌର ରାଧା ଗୋପୀନାଥଜୀଙ୍କର ମହତ୍ କୃପାକୁ ଆସି ଦେଇ ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ ପୂର୍ବକ ଏବଂ ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ସମସ୍ତ ଭକ୍ତମାନଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକ ମୁଁ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆମେ ଶ୍ରବଣ କରୁଥିଲେ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକ ତୃତୀୟ ଶ୍ଳୋକ ତୃଣାଦପି ସୁନିଜନ ତରରିବ ସହିଷ୍ଣୁନା ଅମାନିନା ମାନଦେନ କୀର୍ତ୍ତନୀୟ ସଦା ହରି। ନିରପରାଧ ହରିଭଜନ କଲେ ଭକ୍ତ ପାଖରେ ବା ସାଧକ ପାଖରେ ଏହିସବୁ ଲକ୍ଷଣ ସ୍ୱାଭାବିକ ଭାବେ ପ୍ରତିଫଳିତ ହୁଏ। ସ୍ୱାଭାବିକ ଏ ଲକ୍ଷଣରୁ ଜଣାପଡ଼ନ୍ତି ଯେ ସିଏ ଠିକ୍ସେ ଭଜନ କରୁଛନ୍ତି, ତାଙ୍କର ସାଧନ ଠିକ୍ ଅଛି ଏବଂ ସିଏ ଭଗବାନଙ୍କର ପ୍ରିୟ ହେଉଛନ୍ତି। ସାଧୁଗୁରୁଙ୍କର କୃପା ସିଏ ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କର କୃପା ସିଏ ପ୍ରାପ୍ତ ହୋଇଛନ୍ତି ଏବଂ ଦିନକୁ ଦିନ ଭଗବାନଙ୍କ ନିକଟତର ହେଉଛନ୍ତି। ଯଦି ଏ ଭାବ ଆସିନି ତାହେଲେ ଆମେ ତାକୁ ନିନ୍ଦା କରିବାନି, ଘୃଣା କରିବାନି, କିନ୍ତୁ ସେ ଯେଉଁ ସାଧନରେ ବ୍ରତି ଅଛନ୍ତି ସେ ତାଙ୍କ ପାଇଁ ସମୟ ସାପେକ୍ଷ ହୋଇପାରେ, ତାଙ୍କୁ ଦୀର୍ଘଦିନ ଏହି ସାଧନରେ ବ୍ରତି ହେବା ପାଇଁ ପଡ଼ିବ। ତେଣୁ ଅତି ଶୀଘ୍ର ଭଗବାନଙ୍କୁ ପାଇବା ପାଇଁ ଯଦି ଜଣେ ପ୍ରୟାସୀ ନ ହେଉଛି, ସାଧନ ମାର୍ଗରେ ଯଦି ଶୃଙ୍ଖଳିତ ଭାବେ ଭଜନ କରି ଭଗବାନଙ୍କୁ ଅତି ଶୀଘ୍ର ପାଇବା ପାଇଁ ଯଦି ସେ ପ୍ରୟାସୀ ନ ହେଉଛି ତାହେଲେ ତା'ର ମୂଲ୍ୟ କ'ଣ? ଜୀବନର ଲକ୍ଷ୍ୟରୁ ସେ ଚ୍ୟୁତ ହୋଇଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନି। କାରଣ ଭକ୍ତ ଜାଣିପାରନ୍ତି, ସାଧକମାନେ ଜାଣିପାରନ୍ତି, ସିଦ୍ଧାନ୍ତ ଶାସ୍ତ୍ର ସିଦ୍ଧାନ୍ତ ହିସାବରେ ସାଧକମାନେ ଜାଣିପାରନ୍ତି ଯେ ସେମାନେ ଠିକ୍ସେ ଯଦି ସାଧନ କରିବେ, ଭଜନ କରିବେ ତାହେଲେ ଭଗବାନଙ୍କର କୃପା ଅତି ସହଜରେ ସେମାନେ ପ୍ରାପ୍ତ ହୋଇପାରିବେ। ତା ସତ୍ତ୍ୱେ ଯଦି ସେମାନେ ସାଧନରେ ଢିଲା କରିବେ, ଶୃଙ୍ଖଳିତ ହେବେନି, ତାହେଲେ ଭଗବାନଙ୍କ କୃପାରୁ ବଞ୍ଚିତ ହେବେ। ଆମେ କାହାକୁ ଦୋଷ ଦେବାନି, କିନ୍ତୁ ଆମେ ନିଜେ ଶୃଙ୍ଖଳିତ ହେବା। ଏସବୁ ବିଷୟ ଆଲୋଚନା କରିବା ତାତ୍ପର୍ଯ୍ୟ ହେଉଛି ସେୟା, ଏ ତାତ୍ପର୍ଯ୍ୟ ଯେ ଆମେ ଅଲଗା କୌଣସି ଭକ୍ତଙ୍କର ଦୋଷ ଦେଖିବାନି, ତାଙ୍କ ପାଖରେ ଏ ଗୁଣ ନାହିଁ, ଏ ଗୁଣ ନାହିଁ, ସେ ଏଭଳି ଭଜନ କରିପାରୁନାହାନ୍ତି, ତାଙ୍କ ପାଖରେ ତୃଣାଦାୟ ଭାବ ଆସିନି, ଏଇଭଳି ଆମେ ଦେଖିବା ପାଇଁ ଏଇଟା ଆଲୋଚନା କରାଯାଉନି। ବା ଶାସ୍ତ୍ରରେ ଆଚାର୍ଯ୍ୟମାନେ ଯାହା ରଚନା କରିଛନ୍ତି, ମହାପୁରୁଷ ଯେଉଁ ଶିକ୍ଷା ଦେଇଛନ୍ତି, ଯେଉଁ ସିଦ୍ଧାନ୍ତକୁ ଦେଇଛନ୍ତି, ଏହାର ଅର୍ଥ ନୁହେଁ ଯେ ଆମେ ଅନ୍ୟକୁ ଦେଖିବା, ତା ପାଖରେ ଭାବ ନାହିଁ, ସେ ଗୁଣର ଗୁଣ କ'ଣ ଗୁଣୀ ନୁହଁ, ଆମେ ଏଭଳି ଦେଖିବା ଉଚିତ ନୁହଁ। ଯଦି ଦେଖିବାର ଅଛି ତାହେଲେ ନିଜକୁ ଦେଖିବା ଉଚିତ, ମୋ ପାଖରେ ଏହିସବୁ ଗୁଣ କେତେ ଦୂର ବିକଶିତ ହୋଇଛି, କେତେ ଦୂର ପ୍ରତିଫଳିତ ହେଉଛି, ସେ ବିଷୟ ଚିନ୍ତା କରିବା ଉଚିତ। ସେଥିପାଇଁ ମହାପୁରୁ ଏ କଥା କହିଛନ୍ତି, ନିଜକୁ ଆମେ ତର୍ଜମା କରିବା, ନିଜର ଭଜନକୁ ଆମେ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରିବା। ସାଧୁଗୁରୁଙ୍କ କୃପାକୁ ଆଶ୍ରିତ ହେବା ପାଇଁ, ଆଶ୍ରିତ ତ ହୋଇଛେ କିନ୍ତୁ କୃପା ପ୍ରାପ୍ତ ହେବା ପାଇଁ, ସାଧୁଗୁରୁଙ୍କ ଚରଣାଶ୍ରିତ ହୋଇଛେ କିନ୍ତୁ କୃପା ପ୍ରାପ୍ତ ହେବା ପାଇଁ ବ୍ୟାକୁଳିତ ହେବା, କ୍ରନ୍ଦନ କରିବା ଆଉ ନିରପରାଧ ହରିଭଜନ କଲେ ଏ ଗୁଣ ନିଶ୍ଚିତ ଆସିବ। ଏ ଗୁଣ ଆସିଲେ ଭଗବାନଙ୍କ ନିକଟତର ହୋଇପାରିବା, ନଚେତ ସମୟ ସାପେକ୍ଷ ଭକ୍ତର ତ ପତନ ନାହିଁ ନା। ଶାସ୍ତ୍ର ସେ କଥା କୁହାଯାଇଛନ୍ତି, ଭକ୍ତର ପତନ ନାହିଁ କିନ୍ତୁ ସଠିକ ମାର୍ଗକୁ ଆସି ଯଦି ଲକ୍ଷ୍ୟସ୍ଥଳେ ଯଦି ନ ପହଞ୍ଚି ପାରିବା, ବହୁ ସମୟ ଯଦି ବିତେଇବା, ତା ଲାଭ କ'ଣ ଅଛି? କିଛି ଲାଭ ନାହିଁ। ତ ସେଇ ଦୃଷ୍ଟିରୁ ଆମେ ଶୃଙ୍ଖଳିତ ହେବା ପାଇଁ ବିଷୟ ଆଲୋଚନା କରୁଛେ। ତେବେ ପ୍ରସଙ୍ଗକ୍ରମେ ଆମେ ଶ୍ରବଣ କରି ଆସୁଥିଲେ କିଭଳି ଭକ୍ତ ନିଜର ସୁଖ ଦୁଃଖକୁ କିଭଳି ସେ ସହ୍ୟ କରିବ, ତୃଣଠାରୁ ହୀନ ଭଳି ନିଜକୁ କିଭଳି ସିଏ ପ୍ରସ୍ତୁତ କରିବ, ମୁଁ ତୃଣଠୁ ଅତି ନିମ୍ନ, ଏଇ ବିଚାର ସିଏ ସ୍ଥିର ହୋଇପାରିବ କେତେବେଳେ ନା, ତାକୁ ଯାହା ସୁଖ ଦୁଃଖ ଆସୁଛି ତାକୁ ସିଏ ସହିବ, ବିଚାର କରିନେବ, ଏଇଟା ହେଉଛି ମୋର ପ୍ରାରବ୍ଧ, ମୋର ପ୍ରାରବ୍ଧ ବୋଲି ବିଚାର କରି ତାକୁ ସହ୍ୟ କରିବ। ସେଠିକି ଆମେ ଶ୍ରବଣ କରୁଥିଲେ, ଅଭାବ ରୋଗ ଶୋକ ବାର୍ଦ୍ଧକ୍ୟ ଆଦି ଜନିତ ଦୁଃଖ ପ୍ରାପ୍ତି, ସ୍ୱାସ୍ଥ୍ୟ ବଳ ବିଦ୍ୟା ଇତ୍ୟାଦି ଜନିତ
जनित सुखं च सर्वं प्रारब्ध फलम अवश्यम मया भोक्तव्यम। ये सब हूँ मोर प्रारब्धर फल, मुसबू फल को भोगी ए दायी नुहंती बा मु कहा दोष देवी मुटा को भोगी। एटा भगवान निर्देश क्रमे मुटा भोगे पड़ू कारण भगवान नियमटा हूँ से जमी पुलिस सरकार सरकार कौन कह शत्रु कि सरकार कह शत्रु नुहंती कि सरकार कह मित्र नुहंती पुलिस कह शत्रु नुह कि पुलिस कह मित्र नुह भगवान से भली भगवान कह शत्रु नुह भगवान कह मित्र नुह भगवान क्या दंड दिये ना अज्ञतावशत लोक मैंने विचार करते ना भगवान मत कष दौर दुख दौरान भगवान दिये ना भगवान नियमटा हूँ से नियमटा को लोक बुझीपारती ना भगवान को दोष दिखती जमी गोटे व्यक्ति भूल कर भूल कलापर सांधानिक नियम हिसाब से दंड भोगे पड़ू तेल एटा सरकार भूल कौन सरकार कौन त्रुटि बोली कहो ना संविधान नियम प्रणयन कर आमे से नियम बहिर्गत कार्य करिचे बोली आमे दंडित होचे सरकार दोष कौन जदि नियम प्रणयन हो सरकार द्वारा कि दोषी नुहंती सी कहीं नियम प्रणयन कर प्रश्न आसो नियम प्रणयन कर जीव को शुद्ध होगापी जीव विपदगामी हाँ नियम प्रणयन कर शखल देवाई तेणु जीव शखल था सब नियम प्रणयन कर ठीक से भाई भगवान जो सब नियम जहाँ बेदर शास्त्र सब नियम रही है जीव को शखल देवाई सब नियम प्रणयन कर कि व्यक्ति बुझीपारे निजे भूल करेंगे निजर कर्मफलटा को दुख रूपे भोगे कि सुख रूपे भोगे किंतु उल्टा दोष दे भगवान को कि जो सुख आसी पहुँच सुख पाइबा समय भगवान तो कहीं प्रशंसा करती सुख पाइबा समय समस्ते निज निजर पुरुषार्थ को प्रशंसा करेंगे मुटा कर प्राप्त है मोर योग्यता बल में प्राप्त है निजर पुरुषार्थ को बहुमान करेंगे किंतु दुख आसी पहुँचले आजर दोष को स्वीकार करेनि उल्टा डायरेक्ट भगवान को दोष दे दे भगवान मत दुख दे भगवान दुख दिखती भगवान नियम करगवान कौन कौन कि तुम्हें कष्ट पाओ तुम्हें दुख पाओ भगवान कहते तुम्हें जब ये भूल कार्य कर दंड पाइब कष्ट पाइब दुख पाइब नियम कर गत काल मिशा कथा शुणु ना तर इच्छे निर्देश ग्रह गण सब कार्य कर तब इच्छा मत जत ग्रह गण अविरत शुभ अशुभ फल 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 करे दान रोग शोक मृत्यु भय तब इच्छा मत हय तब आज्ञा सदा बलवान इच्छार हूँ सत किंतु सीए कौन सी व्यक्ति कौन सी व्यक्ति पर डायरेक्ट सी कौन दोष कौन सरी दुख दे से डायरेक्ट कौन सी पदक्षेप निना एट नियम नियम दृष्टि यह भोगे पड़े जीव तेणु जीव पाखे जो आस पहुँची जीव दैन्य भाव केमी आणव तृणानवी भाव केमी आणव निज निजर कर्मफल बोली सी विचार करनेब निज निजर प्रारब्ध बोली विचार करनेब विचार कर सी चल तेब क्षमा कर मोर सर टे अस्वस्थ अच्छा निजर प्रारब्ध बोली सी विचार कर सर्वं मया प्रारब्धं ये सबकि मोर प्रारब्ध यही विचार से रे क्या दोष देवे तेब तृणादपी भावटा पुष्ट हे नचे पुष्ट हेबन जी भवन दोष दौर तार तृणादपी भाव रहा रही से दोष दौर कहीं निजर पुरुषार्थ को सी बहुमान कर दोष दौर ना भवन को मानने मुँह दुख पाइबा व्यक्ति नुह मत भवन बेकार दुख देते ये भाव से दंड कौन दोष दौर ना भवन को तृणादपी भाव कौट रहा रही से गत काली आम से श्रवण करते ना से शुद्ध भक्त तमा भजे तमा लगि आपनार सुख दुख हए भोगा भोगी निजर सुख दुख को सी भोगे आउ अपेक्षा करेंगे केवल गोटे जिनस को प्रभुंर कृपा मत के मिल जहाँ गत काली जो अनुवाद आम शुणुले तत्यनुकंपा सुसमीक्ष माण से श्लोकर अनुवाद गत काली प्रभु विषय कथा कहते ब्रह्माजी स्तुति भगवान को ब्रह्माजी स्तुति कर स्तुति तार टीका आप देखिए आश्चर्य बहुत सुंदर टीका रचना कर विश्वनाथ चक्र ठाकुर बहुत सुंदर टीका रचना कर भ ଭକ୍ତିରପି ଅନୁସଂହିତଂ ଫଳଂ ସୁଖଂ ତଦ୍ ଅପରାଧ ଫଳଂ ଦୁଃଖଂ ଚ ଭୁଞ୍ଜାନ ଏବ ତଂ ତବ ଅନୁକମ୍ପାଂ ସୁଷ୍ଠୁ ସମ୍ୟଗୀ ସୁଷ୍ଠୁ ସମ୍ୟଗ ଇକ୍ଷମାଣ ସମୟ ପ୍ରାପ୍ତଂ ସୁଖଂ ଦୁଃଖଂ ଚ ଭଗବତ ଅନୁକମ୍ପା ଫଳମେବଂ ଇତି ଜାନନ୍। ବ୍ୟକ୍ତିଟା କ'ଣ ବିଚାର କରି, ଭକ୍ତ ସାଧାରଣ ଲୋକଟା ବିଚାର କରିପାରିବେନି, ଭକ୍ତ କ'ଣ ବିଚାର କରି, ଏଇଟା ହେଉଛି ଭଗବାନଙ୍କର ଅନୁକମ୍ପା, ସୁଖ ଆସୁ କି ଦୁଃଖ ଆସୁ ଏଇଟା ଭଗବାନ ମୋତେ କୃପାକରି ଦେଇଛନ୍ତି, କାହିଁକି ନା ମୋର ଫଳ ମୋତେ ଭୋଗଉଛନ୍ତି, ସେ କଥା କହୁଛନ୍ତି। କେମିତି, ଗୋଟେ ଉଦାହରଣ ଦେଉଛନ୍ତି ବିଶ୍ୱନାଥ ଚକୁର ଠାକୁର, ପିତା ଯଥା ସ୍ୱପୁତ୍ର ସମୟ ସମୟ ଦୁଗ୍ଧଂ ନିମ୍ବରସଂ ଚ କୃପୟବ ପାୟତି ଆଶ୍ଲିଷ୍ୟ ଚୁମ୍ବତି ପାଣି ତଳେନ ପ୍ରହରତି ଚେତ୍ ଏବଂ ମମ ହିତ ଅହିତଂ ପୁତ୍ରସ୍ୟ ପିତେବ ମତ୍ ପ୍ରଭୁରେବ ଜାନନ୍ତି ନତ୍ୱହଂ ମୟି ତଦ୍ ଭକ୍ତେ ନାସ୍ତି କାଳ କର୍ମାଦିନାଂ କେଶମପି ଅଧିକାର ଇତି। ଇଏ ହେଉଛି ବିଶ୍ୱନାଥ ଚକୁର ଠାକୁରଙ୍କ ଟୀକା, ବେଙ୍ଗଲୀ ଲେଖାଇଛୁ, ବେଙ୍ଗଲୀକୁ ପଢ଼ୁଛି ସେଥିପାଇଁ ସ୍ପିଡ଼ରେ ପଢ଼ିପାରୁନି, ସାଂସ୍କୃତ ହେଲେ ହିନ୍ଦୀ ହେଲେ ପଢ଼ି ହେନ୍ତା। ତ କହୁଛନ୍ତି ପିତା ଯଥା ସ୍ୱପୁତ୍ର ସମୟ ସମୟ ଦୁଗ୍ଧଂ ନିମ୍ବରସଂ ଚ କୃପେବ ପାୟତି। ପିତା ଯେମିତି ନିଜ ପୁତ୍ରକୁ ବେଳେବେଳେ କ'ଣ ଦିଅନ୍ତି, ଦୁଗ୍ଧ ଦିଅନ୍ତି, ବେଳେବେଳେ କ'ଣ ଦିଅନ୍ତି, ନିମ୍ବରସ ଦିଅନ୍ତି। ନିମ୍ବରସ କାହିଁକି ଦିଅନ୍ତି, ଦୁଗ୍ଧ ଦିଅନ୍ତି ହୃଷ୍ଟପୃଷ୍ଟ ଭାବେ, ନିମ୍ବରସ କାହିଁକି ଦିଅନ୍ତି, କୃମି ମରିବା ପାଇଁ ନା, କାଛୁ କୁଣ୍ଡିଆ ହେଇଯାଇଛି, ତ ତାକୁ ତ ପୁଣି ଦମନ କରିବା ପାଇଁ ପିତା ପ୍ରତିକାର କରିବେ ନା, ପ୍ରତିକାର କରିବା ପାଇଁ ନିମ୍ବରସ ପିଆଇବେ। ତ ପିତା ସେତେବେଳେ ଯେଉଁ ନିମ୍ବରସ ପିଆନ୍ତି, ପାନ କରାନ୍ତି ନିଜ ପୁତ୍ରକୁ, କ'ଣ ସେଠି ପିତାଙ୍କୁ ଶତ୍ରୁ ବୋଲି ବିଚାର କରିବା ଉଚିତ କି, ପିତା କ'ଣ ସେଠି ଶତ୍ରୁ କି, ଶତ୍ରୁ ନୁହଁ, ଠିକ୍ ସେଭଳି ଭକ୍ତଟା ବିଚାର କରିବେ, ସାଧାରଣ ଲୋକଟା ବିଚାର କରିପାରିବେନି। ଭକ୍ତ ଏଇଭଳି ବିଚାର କରି କେବଳ ଅପେକ୍ଷା କରିବେ ମୋତେ କେବେ କୃପା କରିବେ, କେବେ ଅନୁକମ୍ପା ହେବ। ଆଶ୍ଲିଷ୍ୟ ଚୁମ୍ବତି ପାଣି ତଳେନ ପ୍ରହରତି, ବେଳେବେଳେ ଚୁମ୍ବନ ଦିଅନ୍ତି, ପିତା ଚୁମ୍ବନ ଦିଅନ୍ତି, ଗେଲ କରନ୍ତି, ବେଳେବେଳେ ପାଣି ତଳେନ ପ୍ରହରତି, ପାଣି ହାତ ହାତରେ ବେଳେବେଳେ ଚାପୁଡ଼ା ମାରନ୍ତି। ତ ଯେତେବେଳେ ଚାପୁଡ଼ା ଚୁମ୍ବନ ଦେବା ସମୟରେ ଯେଉଁ ସ୍ନେହ, ଚାପୁଡ଼ା ମାରିବା ସମୟରେ ବି ସେଇ ସ୍ନେହ, ବରଂ ଅଧିକା। କାହିଁକି ଅଧିକା, କାରଣ ସେଠି ମଙ୍ଗଳ ବିଚାର କରି ଚାପୁଡ଼ା ମାରୁଛନ୍ତି, ସେ ମଙ୍ଗଳ ବିଚାର, ସେଠି ସ୍ନେହ ଅଛି ବୋଲି ମଙ୍ଗଳ ବିଚାର କରୁଛନ୍ତି। ପିତା କ'ଣ, କୌଣସି ବ୍ୟକ୍ତି କ'ଣ ଅଲଗା ଛୁଆକୁ କ'ଣ ଏଭଳି ପିଟିବ ନା, ପିଟିବନି, କାହିଁକି, କାରଣ ତା'ର ମଙ୍ଗଳ ସେ ଚିନ୍ତା କରିପାରୁନି, ନିଜ ଛୁଆର ମଙ୍ଗଳ ଚିନ୍ତା କରୁଛି ବୋଲି ଭୁଲ ଦେଖିଲାନି, ଥାପଡ଼ ଲଗାଉଛି। ତେଣୁ ପିତା ଯେତେବେଳେ ଥାପଡ଼ ଲଗାନ୍ତି, ଚାପୁଡ଼ ମାରନ୍ତି, ସେ ସମୟରେ ତା'ର ମଙ୍ଗଳ ହିଁ ଚିନ୍ତା କରିଥାନ୍ତି, ଠିକ୍ ସେଭଳି ଭକ୍ତଟା ବିଚାର କରି ମୋ ପାଖକୁ ଯେଉଁ ସୁଖ ଦୁଃଖ ଯାହା କିଛି ଆସି ପହଞ୍ଚୁଛି, ଏଇଟା ଭଗବାନ ମୋତେ ଦେଇଛନ୍ତି, ଠିକ୍ ଅଛି ମୋର ମଙ୍ଗଳ ପାଇଁ, ମୋର ପ୍ରାରବ୍ଧକୁ ଭୋଗିବା ପାଇଁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ମୋର କଲ୍ୟାଣ ପାଇଁ ଏସବୁ ଜିନିଷ ଆସି ମୋ ପାଖରେ ପହଞ୍ଚାଇ ଦେଉଛନ୍ତି, କର୍ମର ଫଳକୁ ମୁଁ ଏଇଭଳି ଭୋଗି ଚାଲିଛି। ଏଇଭଳି ସେ ଚିନ୍ତା କରିକି କେବେ ଅନୁକମ୍ପା ହେବ, ଏଇଭଳି ସେ ଅପେକ୍ଷା କରି ରହିଥିବ। ସଏବ କୃପୟା ସୁଖ ଦୁଃଖେ ଭୋଜୟତି, ସଏବ କୃପୟା ସେ କୃପା କରିକି ସୁଖ ଦୁଃଖ ମୋତେ ଦିଅନ୍ତି। ଏଇଟା କିଏ ବିଚାର କରେ, ଯିଏ ଭକ୍ତି କରୁ, ଯିଏ ଭଜନ କରୁଥିବ, ଯିଏ ଭଜନ କରିବ ସିଏ ହିଁ ବୁଝିପାରିବ, ଯିଏ ଭଜନ କରୁନି ସିଏ ବୁଝିପାରିବନି, ସିଏ ଦୋଳଟା ଦୋଷ ଦେଇଦେବ ଭଗବାନଙ୍କୁ। ଏଇ ଅନୁବାଦଟା ସେୟା, ତୁମାର ଅନୁକମ୍ପା ଚାହେଁ ଭଜେ ଅନୁକ୍ଷଣ, ଅଚିରାତେ ମିଲେ ତାରେ ତୁମାର ଚରଣ। ପ୍ରଭୁ ଆପଣଙ୍କର ଅନୁକମ୍ପା ମୁଁ ଚାହିଁକି ରହିଛି, ଆପଣଙ୍କ କୃପା ଚାହିଁକି ରହିଛି, ମୋତେ ସୁଖ ଆସୁ ଦୁଃଖ ଆସୁ ଯାହା ଆସୁ, ଏଇ ଚିନ୍ତାରେ ଯଦି ସେ ରହିକି ଭଜନ କରିବ ତାହେଲେ ଏଇ ଭାବଟା ଆସିବ, ତୃଣାଧପୀ ଭାବଟା ଆସିବ ଏବଂ ହରିଭଜନ ଠିକ୍ ହେବ, ନଚେତ ହେବନି, ସେ କଥା ଆମେ ଶୁଣୁଥିଲେ। ଏବଂ ଗତକାଲି ଆମେ ଶୁଣୁଥିଲେ ହରିଦାସ ଠାକୁର କିଭଳି ବିଚାର କରିଥିଲେ ଯେ ମୁଁ ପ୍ରଭୁଙ୍କର ନିନ୍ଦା ବୋଧେ ବହୁତ ଶୁଣିଛି, ସେଇଥିପାଇଁ ମୋତେ ଏଇଟା ଭୋଗିବା ପାଇଁ ପଡ଼ିଲା। ଧ୍ରୁବ ତାଙ୍କ ମାଆଙ୍କ ଦ୍ୱାରା ସେଭଳି ଉପଦେଶ ପ୍ରାପ୍ତ ହେଲେ ଯେ ଆମେ ପୂର୍ବରୁ କାହାକୁ ସେଭଳି କଷ୍ଟ ଦେଇଛେ, ଦୁଃଖ ଦେଇଛେ, ସେଇଟା ଆମ ପାଖକୁ ଫେରିଛି, ତେଣୁ ଆମେ କାହାକୁ ଦୋଷ ଦେବା ଉଚିତ ନୁହଁ। ଦେଖନ୍ତୁ ସବୁ ସିଦ୍ଧାନ୍ତ ଭକ୍ତମାନଙ୍କ ଜୀବନୀରୁ ଏଇଟା ହିଁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଭକ୍ତମାନେ କେବେ ବି କାହାକୁ ଦୋଷ ଦେଇନାହାନ୍ତି କି ଦିଅନ୍ତି ନାହିଁ। ଏବଂ ନିଜେ ଯେଉଁ ସୁଖ ଦୁଃଖର ସମ୍ମୁଖୀନ ହୁଅନ୍ତି ସେଇଟାକୁ ନିଜର ପ୍ରାରବ୍ଧ ବିଚାର କରି ସେଥିରେ ସେ ବିଚଳିତ ହୁଅନ୍ତି ନା। ଏଇ ଦୃଷ୍ଟିକୋଣଟା ଆମେ ଆମେ ବିଚାର କରିଯାଉଛି ଯେ ଆମେ ଏଇ ଭାବନାରେ ଯଦି ରହିବା, ଏଇଭଳି ଭଜନ କରିବା, ତେବେ ଧନ୍ୟଭାବଟା ବଜାୟ ରହିବ, ନଚେତ୍ ଧନ୍ୟଭାବ ଆସିବନି। ତେବେ ଆମେ ଆଜି ଆଗକୁ ଯିବା, କାହିଁକି ଆମେ ଏଇଟା ବୁଝିପାରୁନେ। ଚିତ୍ ସ୍ୱରୂପସ୍ୟ ମମ ଜଡ଼ ବିଷୟ କିଞ୍ଚିତ ବିନାସ୍ତି ଇତି ବିଚିନ୍ତ୍ୟ ସମ୍ପୂର୍ଣ୍ଣ ଦୈନ୍ୟନ ଅହଂ ଗୃହେ ବନେବା। ହା କୃଷ୍ଣ, ହା ଗୌରଚନ୍ଦ୍ର, ହା ପ୍ରାଣନାଥ, କଦା ଶୁଦ୍ଧ ଦାସ୍ୟମ ଅହଂ ଲଭେୟ ଇତି ବଦନ୍ତିଷ୍ଠାମି। ସେ ଗୃହରେ ରୁହନ୍ତୁ କି ବନରେ ରୁହନ୍ତୁ, ହା କୃଷ୍ଣ, ହା ଗୌରଚନ୍ଦ୍ର, ହା ପ୍ରାଣନାଥ, ଏଇଭଳି କେବଳ କ୍ରନ୍ଦନ କରିକି ସେ କେବେ ମୁଁ ଆପଣଙ୍କର କୃପା ପାଇବି, ଏଇ ବିଚାରରେ ସେ ରହିବ। ସୁଖ ଆସୁ ଦୁଃଖ ଆସୁ ତାକୁ ସେ ସହ୍ୟ କରିବ, କେବଳ ଗୋଟିଏ ଚିନ୍ତା, ମୁଁ କେବେ ପିତାଙ୍କ ପାଖକୁ ଯିବି, ପିତାଙ୍କ ପାଖକୁ କେବେ ଯିବି, ଏ ସଂସାରରେ ମୋର କେହି ନାହିଁ, ରହିଛି ସମସ୍ତଙ୍କ ସହିତ ଯୁକ୍ତ ହୋଇକି। ଗତକାଲି ତ ଆମେ ପରଦିନ ସେ କଥା ଶ୍ରବଣ କରିଥିଲେ, ସଂସାର ସମ୍ବନ୍ଧରେ ଆମେ ସମ୍ବନ୍ଧିତ ହୋଇକି ରହିଛେ, କିନ୍ତୁ ଏଇଟା ନିତ୍ୟ ସମ୍ବନ୍ଧ ନୁହଁ, କାହାକୁ ଘୃଣା କରାଯିବନି, କିନ୍ତୁ ଏଇଟା ନିତ୍ୟ ସମ୍ବନ୍ଧ ନୁହଁ, ମୁଁ କେବେ ସେ ନିତ୍ୟ ସମ୍ବନ୍ଧ ସହିତ ସମ୍ବନ୍ଧିତ ହେବି, ଭଗବାନଙ୍କ ସହିତ ସମ୍ବନ୍ଧିତ ହେବି, ତାଙ୍କ ସେବାରେ ନିତ୍ୟ ସେବାରେ ନିଯୁକ୍ତ ହେବି, ଏଇ ଚିନ୍ତାରେ ସବୁବେଳେ ରହିବି। ଏଇ ଚିନ୍ତାରେ ଯଦି ରହିବେ ତେବେ ଦୈନ୍ୟଭାବଟା ଆସିବ, ନଚେତ୍ ଦୈନ୍ୟଭାବ ଆସିବା ମୁସ୍କିଲ ହେବନି। ଭଗବାନ ପାଖକୁ ଯିବା ପାଇଁ ଯଦି ଚିନ୍ତା ଆସିବ ଦୈନ୍ୟଭାବ ଆସିବ ନା, ଆଉ ଭଗବାନ ପାଖକୁ ଯିବା ପାଇଁ ଯଦି ଚିନ୍ତା ନାହିଁ କେମିତି ଦୈନ୍ୟଭାବ ଆସିବ। ଭଗବାନ ପାଖକୁ ଯିବାର ଅର୍ଥ ସେଠେ ସେବକ ହୋଇକି ଯିବା ପାଇଁ ଇଚ୍ଛା ଯେତେବେଳେ କରେ, ଦାସ ହୋଇକି ରହିବା ପାଇଁ ଯେତେବେଳେ ଇଚ୍ଛା କରେ, ସେଇ ଭାବନାରେ ଦୈନ୍ୟଭାବଟା ପୁଷ୍ଟ ହେବ, ନଚେତ୍ ଭକ୍ତା ଭାବଟା ରହିବ, ଏଇଠି ଦୈନ୍ୟଭାବ ଆସିବନି, ଏଇ ବିଚାର ରହିବା ଉଚିତ। ତେଣୁ ଆମେ ଗତକାଲି ଶୁଣିଥିଲେ ଆମେ କ'ଣ ହରେଇଛେ, ଏଇଟା ଯେତେବେଳେ ବିଚାର କରିବା ସେତେବେଳେ ଆମର ଦୈନ୍ୟଭାବଟା ଆସିବ। ଆମେ ହରେଇଛେ ଶୁଦ୍ଧ ଭକ୍ତି, ଭଗବାନଙ୍କଠୁ ଆମେ କ'ଣ ବିଚ୍ଛିନ୍ନ ହୋଇକି କେତେ କଷ୍ଟ ପାଉଛେ ଏଇଟାକୁ ବୁଝିପାରୁନେ, ଉପଲବ୍ଧି କରିପାରୁନେ। ସାଧୁ ସଙ୍ଗରେ ଏଇଟା ଉପଲବ୍ଧିର ବିଷୟ ଯେତେବେଳେ ହେବ ସେତେବେଳେ ଦୈନ୍ୟଭାବଟା ଆସିବ। କିନ୍ତୁ ଆମେ ଭୌତିକ ସଫଳତାକୁ ସଫଳ ବୋଲି, ସଫଳତା ବୋଲି ବିଚାର କରିକି କୃଷ୍ଣ ଭକ୍ତିଟାକୁ ଗୌଣ ବୋଲି ବିଚାର କରୁଛେ, କୃଷ୍ଣ ଭକ୍ତିଟାକୁ ଗୌଣ ବୋଲି ବିଚାର କରୁଛନ୍ତି। ଏବଂ ଭୌତିକ ସଫଳତାକୁ ଯେତେବେଳେ ସଫଳ ବୋଲି, ସଫଳତା ବୋଲି ବିଚାର କରନ୍ତି ସେତେବେଳେ ଦୈନ୍ୟଭାବ ରହେ ନା। ଆମର କ'ଣ ଭୌତିକ ସଫଳତା ଅଛି କହିଲେ, ଯେତିକି ସଫଳ ବ୍ୟକ୍ତି ଥିଲେ, ଯେଉଁ ପରିମାଣରେ ସଫଳ ବ୍ୟକ୍ତି ଥିଲେ, ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ, ଏମାନେ ଯେଉଁ ପରିମାଣରେ ସଫଳ ବ୍ୟକ୍ତି ଥିଲେ ସେମାନଙ୍କ ତୁଳନାରେ ଆମର ସ୍ଥିତି କ'ଣ? କିଛି ତ ନୁହଁ, କ'ଣ ଅଛି ଆମ ସ୍ଥିତି କହୁନାହାନ୍ତି, ବିଚାର କରନ୍ତୁ। କିନ୍ତୁ ସେମାନେ ଏଇ ଉନ୍ନତ ସ୍ଥିତିରେ, ଭୌତିକ ଦୃଷ୍ଟିରୁ ଏତେ ଉନ୍ନତ ସ୍ଥିତିରେ ଥାଇ ମଧ୍ୟ ତାଙ୍କର ଦୈନ୍ୟଭାବ ଦେଖନ୍ତୁ, ଆସିବ ତ ପ୍ରସଙ୍ଗରେ ଆମେ ଶୁଣିବା ସେମାନଙ୍କ ବିଷୟରେ। ଏତେ ଉନ୍ନତ ସ୍ଥିତିରେ ରହି ମଧ୍ୟ ସେମାନଙ୍କ ଦୈନ୍ୟଭାବ କିଭଳି? ତେଣୁ ଆମକୁ ସେହି ଭାବକୁ ଆଣିବା ପାଇଁ ପଡ଼ିବ। କେମିତି? ତାପରେ ଟିକେ ଆମେ ଶୁଣିବା ଆଜି ଭକ୍ତି ଠାକୁର ସମ୍ମୋଦନ ଭାଷ୍ୟରେ କ'ଣ କହୁଛନ୍ତି। ହରିବୋଲ, ସମ୍ମୋଦନ ଭାଷ୍ୟରେ ଭକ୍ତି ଠାକୁର କେତେ ସୁନ୍ଦର କଥା କହୁଛନ୍ତି। ମନକୁ ଆମେ କ'ଣ କହିବା ଉଚିତ, କେମିତି ଆମେ ନିଜକୁ ଦୃଢ଼ ହେବା, ତୃଣାଦପି ଭାବ ଆଣିବା ପାଇଁ ମନକୁ ଆମେ କେମିତି ଟ୍ରେନିଂ ଦେବା, ସେଇଟାକୁ ଭକ୍ତି ଠାକୁର କହୁଛନ୍ତି ସମ୍ମୋଦନ ଭାଷ୍ୟରେ। ଅସ୍ତୁ ତସ୍ୟ ଜଡ଼ ବସ୍ତୁତ୍ୱ ତଥାପି ତୃଣସ୍ୟ ବସ୍ତୁତ୍ୱ ଅଭିମାନ ନ ନ୍ୟାୟ ବିରୁଦ୍ଧ, ଏଇ ବିଚାର କରିବାକୁ ପଡ଼ିବ। କିନ୍ତୁ ବିକୃତ ସ୍ୱରୂପସ୍ୟ ମମ ଅତ୍ର ବସ୍ତୁତ୍ୱ ଅଭିମାନ ନ ସୁନ୍ଦରମ ଇତି ତୃଣାଦପି ମମ ସୁନିଚତ୍ୱ ବାସ୍ତବମ। ଅର୍ଥାତ୍ କହୁଛନ୍ତି, ଅସ୍ତୁ ତସ୍ୟ ଜଡ଼ ବସ୍ତୁତ୍ୱ, ତସ୍ୟ କସ୍ୟ ତୃଣସ୍ୟ, ତୃଣ ଗୋଟେ ଜଡ଼ ବସ୍ତୁ କି ନୁହଁ? ତୃଣ ତ ଚିନ୍ମୟ ବସ୍ତୁ ନୁହଁ, ତୃଣଟା ପଡ଼ିଛି ରାସ୍ତାରେ, ଶୁଖିଲା ତୃଣ ପଡ଼ିଛି ବା ଗଛ ଲାଗି ତୃଣଟା ଅଛି, ତାକୁ ସେଟା କ'ଣ ଚିନ୍ମୟ ବସ୍ତୁ କି? ଚିନ୍ମୟ ତୃଣ ଜଡ଼ ବସ୍ତୁ ନା କହୁଛନ୍ତି ତୃଣ। ଅସ୍ତୁ ତସ୍ୟ ଜଡ଼ ବସ୍ତୁ ତ, ସେଟା ଗୋଟେ ଜଡ଼ ବସ୍ତୁ ତୃଣଟା, ତଥାପି ତୃଣସ୍ୟ ବସ୍ତୁତ ଅଭିମାନ ନ ନ୍ୟାୟ ବିରୁଦ୍ଧ, ତଥାପି ତୃଣର କ'ଣ ବସ୍ତୁତ ଅଭିମାନ ନାହିଁ, ଜଡ଼ ବସ୍ତୁ କହୁଛନ୍ତି ଅଭିମାନ ନ ନ୍ୟାୟ ବିରୁଦ୍ଧ, ଅର୍ଥାତ୍ ସେ ଗୋଟେ ଜଡ଼ ବସ୍ତୁ, ତାର କ'ଣ ଗୋଟେ ଅଭିମାନ ଥାଏ କି ମନକୁ ଆମେ ଏଭଳି ବିଚାର କରିବା ଉଚିତ। ତୃଣଠାରୁ କାହିଁକି କହୁଛନ୍ତି, ଆମେ କେଉଁ ଭାବନାରେ ରହିବା ଉଚିତ? ଦେଖନ୍ତୁ କେତେ ସୁନ୍ଦର ରଚନା କରିଛନ୍ତି ଭକ୍ତିମନ ଠାକୁର, ତୃଣଟା ଗୋଟେ ଜଡ଼ ବସ୍ତୁ, ତାର କ'ଣ ସ୍ୱାଭିମାନ ନାହିଁ, ଏଇଟା ତ ବାସ୍ତବିକ କଥା, ନ ନ୍ୟାୟ ବିରୁଦ୍ଧ, ଏଇଟା ନ୍ୟାୟ ବିରୁଦ୍ଧ ନୁହଁ, ଅର୍ଥାତ୍ ଏଇଟା ଉପଯୁକ୍ତ କଥା ଯେ ତୃଣର ଅଭିମାନ ନାହିଁ। ଜଡ଼ ବସ୍ତ୍ର କ'ଣ ଅଭିମାନ ଅଛି କହୁନାହାନ୍ତି? ଟେବୁଲ, ଟେବୁଲର କ'ଣ ଅଭିମାନ ଅଛି? କହୁଛି ନା ମୁଁ ଟେବୁଲ, କହୁଛି କି ଚେୟାର, କହୁଛି ନା ମୁଁ ଚେୟାର, ତାର କ'ଣ ଅଭିମାନ ଅଛି କି? ଜଡ଼ ବସ୍ତୁ ବା, ଜଡ଼ ବସ୍ତ୍ର କ'ଣ ଅଭିମାନ ଅଛି? ସେଇଭଳି ଗୋଟେ ତୃଣଟା ପଡ଼ିଛି ରାସ୍ତାରେ, ତାର ଅଭିମାନ କ'ଣ ଅଛି? ଏଇଟା ଜଡ଼ ବସ୍ତୁ, ତେଣୁ ତାର ଅଭିମାନ ନାହିଁ, ଏଇଟା ତା ପାଇଁ ଠିକ। କିନ୍ତୁ ମୁଁ ତୃଣଠାରୁ କାହିଁକି ଆମେ ହୀନ ହେବା ଉଚିତ ସେଇଟା କହୁଛନ୍ତି, ଏଇଭଳି ମନକୁ ଟ୍ରେନିଂ ଦେବା ଉଚିତ। କିନ୍ତୁ ବିକୃତ ସ୍ୱରୂପସ୍ୟ ମମ ଅତ୍ର ବସ୍ତୁତ୍ୱ ଅଭିମାନ ନ ସୁନ୍ଦରମ। ଆମର ଅବସ୍ଥା କ'ଣ? ଆମର ସ୍ୱରୂପ ବର୍ତ୍ତମାନ ବିକୃତ ସ୍ୱରୂପ। ବିକୃତ ସ୍ୱରୂପ ମାନେ କ'ଣ? ବିକୃତ ସ୍ୱରୂପ ମାନେ ଆମେ ଆମ ସ୍ୱରୂପଟାକୁ ବର୍ତ୍ତମାନ ଭୁଲି ଯାଇଛେ। ଜୀବର ସ୍ୱରୂପ ହେ ନିତ୍ୟ କୃଷ୍ଣ ଦାସ, ତ ବିକୃତ ସ୍ୱରୂପ ବର୍ତ୍ତମାନ ଆମ ସ୍ୱରୂପଟା ଆମେ ଭୁଲି ଯାଇଛେ। ଅର୍ଥାତ୍ ଏ ଯେଉଁ ସ୍ୱରୂପ, ଏ ଯେଉଁ ସୂକ୍ଷ୍ମ ଏବଂ ସ୍ଥୂଳ ଆବରଣ ଦ୍ୱାରା ଯେଉଁ ସ୍ୱରୂପଟା ବର୍ତ୍ତମାନ ଆମେ ଦେଖୁଛେ, ଉପଲବ୍ଧି କରୁଛେ, ଏଇଟା ବାସ୍ତବିକ ଆଧ୍ୟାତ୍ମିକ ସ୍ୱରୂପଠାରୁ ଏଇଟା ହେଉଛି ଭିନ୍ନ, ସେଥିପାଇଁ ଏଇଟା ହେଲା ବିକୃତ। ବାସ୍ତବିକ ଆଧ୍ୟାତ୍ମିକ ସ୍ୱରୂପଟା କ'ଣ? କୃଷ୍ଣଙ୍କ ନିତ୍ୟ ଦାସ ନା, ଏଇଟା ହେଲା ବାସ୍ତବିକ ସ୍ୱରୂପ ଜୀବର। ତ ବର୍ତ୍ତମାନ ଏଇଟା ବିକୃତ ହେଇଯାଇଛି। କିନ୍ତୁ ବିକୃତ ସ୍ୱରୂପସ୍ୟ ମମ ଅତ୍ର ବସ୍ତୁତ୍ୱ ଅଭିମାନ ନ ସୁନ୍ଦରମ୍, ତେଣୁ ମୋର ଏ ଯେଉଁ ବସ୍ତୁତ୍ୱ ଅଭିମାନ ଏଇଟା ସୁନ୍ଦର ନାହିଁ। କାହିଁକି? ଏଇଟା ଜଡ଼ ବସ୍ତୁ, ତୃଣ ଠିକ ହାତରେ ପଡ଼ିଛି ଗୋଟେ ଜିନିଷ, ତୃଣ, ଏ ତୃଣ ବସ୍ତୁ ଏଇଟା ଗୋଟେ ଜଡ଼ ବସ୍ତୁ, ତେଣୁ ଇଏ ଜଡ଼ ବସ୍ତୁ ଏହାର ଅଭିମାନ ନାହିଁ, ଏଇଟା କୁହାଯାଇପାରେ ଠିକ୍ ଅଛି। କିନ୍ତୁ ମୁଁ ତ ଜଡ଼ ନୁହଁ, ଚେତନଶୀଳ ନା, ଏଇଭଳି ଭକ୍ତ ବିଚାର କରିବା ଉଚିତ। ମୁଁ ତ ଚେତନଶୀଳ ବସ୍ତୁ, ମୋର ତ ବିଚାର ଶକ୍ତି ଅଛି, ମୋ ଚେତନଶୀଳ ଅବସ୍ଥାରେ ମୁଁ କ'ଣ ବିଚାର କରିବା ଉଚିତ ଯେ ମୁଁ ହେଉଛି କୃଷ୍ଣଙ୍କର ଦାସ, କିନ୍ତୁ ଏଇଟା ମୋର ସ୍ୱରୂପଟାକୁ ବଦଳି ଯାଇଦେଇଛି, ବିକୃତ ହେଇଯାଇଛି, ବିକୃତ ସ୍ୱରୂପ ହେଇଯାଇଛି। ଅତ୍ର ବସ୍ତୁତ୍ୱ ଅଭିମାନ ନ ସୁନ୍ଦରମ୍, ଏଇଟା ସୁନ୍ଦର ନୁହଁ। କ'ଣ ସୁନ୍ଦର ମାନେ କ'ଣ? ଶୋଭନୀୟ ନୁହଁ, ଏଇଟା ହେଉଛି ଲଜ୍ଜାକର ବସ୍ତୁ। ମୁଁ ଅଭିମାନ ପୋଷଣ କରିବା, ଏଇଟା ହେଉଛି ଲଜ୍ଜାକର ବସ୍ତୁ। କାହିଁକି? ଆମର ଅଭିମାନ ପୋଷଣ ଯଦି ହେଉଛି ମୁଁ ଅମକ, ମୁଁ ସମକ, ମୁଁ ଜ୍ଞାନୀ, ମୁଁ ରାଜା, ମୁଁ ଧନୀ, ମୁଁ ବ୍ରାହ୍ମଣ, ଏଇ ଯେଉଁ ଅଭିମାନଟା ଆସୁଛି ଏଇଟା ହେଉଛି କ'ଣ? ବିକୃତ ସ୍ୱରୂପ, ଏଇଟା ଶୋଭନୀୟ ନୁହଁ, ଏଇଟା ଶୋଭନୀୟ କି? ଆର ଆମ ସ୍ୱରୂପ ତ ହେଲା ଦାସ, କିନ୍ତୁ ଆମେ ଯଦି ଭାବେ ମୁଁ ଅମକ, ତାହେଲେ ଏଇଟା ଶୋଭନୀୟ ନୁହଁ, ଏଇଟା ହେଉଛି ଲଜ୍ଜାକର ବିଷୟ। ଏହି ବିଚାରରେ ଇତି ତୃଣାଦପି ମମ ସୁନିଚତ୍ୱଂ ବାସ୍ତବମ୍, ତେଣୁ ଏହି ଦୃଷ୍ଟିକୋଣ ଯଦି ବିଚାର କରାଯିବ ତାହେଲେ ଆମର ତୃଣାଦପି ଭାବଟା କ'ଣ? ବାସ୍ତବ ଭାବ, କିନ୍ତୁ ଆମେ ଏଇଟା ଭୁଲି ଯାଉଛେ। ବୁଝିପାରିଲା ନା ନାହିଁ, ନା କାହାର ଡାଉଟ୍ ରହିଲା? ଆଉ ତୃଣାଦପି ଭାବଟା ହେଉଛି ଆମର ବାସ୍ତବ ଭାବ, ତୃଣଟା ହେଉଛି ଜଡ଼ ବସ୍ତୁ। ମୁଁ ଆଉ ଥରେ ରିପିଟ୍ କରିନେଉଛି ବୁଝିବା ପାଇଁ, ତୃଣଟା ହେଉଛି ଜଡ଼ ବସ୍ତୁ, ଜଡ଼ ବସ୍ତୁ ଯୋଗୁଁ ତାର ଅଭିମାନ ନାହିଁ, ଠିକ୍ ଅଛି। କିନ୍ତୁ ଆମେ ଜଡ଼ ବସ୍ତୁ ନୁହଁ, ଚେତନଶୀଳ, କିନ୍ତୁ ଆମର ଅଭିମାନ ଅଛି ଆମେ ହେଉଛେ କ'ଣ? ମାଲିକ, ଆମର ଦାସ ଅଭିମାନଟା, ତେଣୁ ଏଇଟା ହେଉଛି ଆମ ପାଇଁ କ'ଣ? ଅତ୍ୟନ୍ତ ଲଜ୍ଜାଗ୍ରହ ବିଷୟ, ଏଇଟା ଶୋଭନୀୟ ନୁହଁ। ତେଣୁ ତୃଣାଦପି ଭାବଟା ହେଉଛି ଜୀବର ବାସ୍ତବିକ ଭାବ, ବୁଝିପାରିଲେ? ତୃଣାଦପି ଭାବଟା ହେଉଛି ଜୀବର ବାସ୍ତବିକ ଭାବ। ଆଚ୍ଛା, ବାସ୍ତବିକ ଭାବ ଯଦି ଜୀବର ଏଇଟା, ତାହେଲେ ଜୀବ ଏଇଟା କାହିଁକି ବୁଝିପାରୁନି? ତୃଣାଦପି ଭାବଟା ଯଦି ତାର ବାସ୍ତବିକ ସ୍ୱରୂପ, ତାହେଲେ ସେ ଉପଲବ୍ଧି କରିପାରୁନି କାହିଁକି? ଉପଲବ୍ଧି କରିପାରୁନି ଏଇଥିପାଇଁ ଯେହେତୁ ସିଏ ହରିଭଜନ କରୁନି। ହରିଭଜନ କଲେ ହିଁ ତୃଣାଦପି ଭାବଟା ତାର ପୁଷ୍ଟ ହେବ। ଆପଣ ପୁଣି ମୂଳକୁ ଆସନ୍ତୁ, ନିରପରାଧ ହରିଭଜନ ଏଇଟା ପୁଷ୍ଟ ହୁଏ। ହରିଭଜନ ନ କଲେ ଏ ଭାବଟା ଆସିବ ନାହିଁ। ସାଧାରଣ ଲୋକ ବାହାରେ ଯେଉଁମାନେ ଅଛନ୍ତି, ଭକ୍ତି ମାର୍ଗକୁ ଆସିନାହାନ୍ତି, ସେମାନଙ୍କର କ'ଣ ତୃଣାଦପି ଭାବ ଆସୁଛି କି? ଯଦି ବି ସେମାନେ ତୃଣାଦପି ଭାବ କୌଣସି କୌଣସି ସ୍ଥାନରେ ପ୍ରକାଶ କରିଥାନ୍ତି, ସେଇଟା ସ୍ୱାର୍ଥ ସାଧନ ପାଇଁ। ଯେମିତି ଆମେ ଶୁଣିଥିଲେ, ଚାକର ମାଲିକ ପାଖରେ ତୃଣାଦପି ଭାବରେ ସେ ଯାଇକି ନିବେଦନ କରୁଛି, ମାଲିକ ତା ମାଲିକ ପାଖରେ ପୁଣି ତୃଣାଦପି ଭାବରେ ଯାଇକି ନିବେଦନ କରୁଛି, ସେଇଟା ଭକ୍ତ କ୍ଷେତ୍ରରେ ଏଇଟା ହେଉଛି ସ୍ୱାଭାବିକ ହେବା ଉଚିତ। କାରଣ ଭକ୍ତ ସ୍ୱାଭାବିକ ସେ ଭଗବାନଙ୍କର ଦାସ, ଏଇଟାକୁ ସେ ଉପଲବ୍ଧି କରିବ ନା, ତେଣୁ ଏଇଟା ହେଉଛି ତା ପାଇଁ ଶୋଭନୀୟ। କିନ୍ତୁ ଏଇଟା ଯଦି ବିକୃତ ହେଇଗଲା, ଏଇଟା ଶୋଭନୀୟ ନୁହଁ, ଏଇଟା ହେଉଛି ଲଜ୍ଜାଗ୍ରହ ବିଷୟ। ଆଉ ତୃଣ ଜଡ଼ ବସ୍ତୁ ହେଇ ମଧ୍ୟ ଭକ୍ତ ଏଭଳି ବିଚାର କରିବା ଉଚିତ, ତୃଣ ଜଡ଼ ବସ୍ତୁ ହେଇ ମଧ୍ୟ ସେବାରେ ଲାଗୁଛି, ଲାଗୁଛି କି ନାହିଁ? ତୃଣଟା ଜଡ଼ ବସ୍ତୁ, ସେବାରେ ଲାଗୁନି କି? ସେବାରେ ଲାଗୁଛି ନା, ଦୁଇ ପ୍ରକାର ସେବା ସିଏ କରୁଛି। ଡାଇରେକ୍ଟ ସେବା ବି କରୁଛି, ଇନଡାଇରେକ୍ଟ ସେବା ବି କରୁଛି। ତୃଣ ତୃଣର ଦୁଇ ପ୍ରକାର ସେବା ରହିଛି, ଡାଇରେକ୍ଟ ସେବା, ଇନଡାଇରେକ୍ଟ ସେବା। ନାଇଁ ଡାଇରେକ୍ଟ ସେବା କ'ଣ? ହଁ ଡାଇରେକ୍ଟ ସେବା ଭବନ ସେବାରେ ଲାଗୁଛି ନା, ଯେମିତି ବର୍ତ୍ତମାନ ଦେଖୁନାହାନ୍ତି ଆସନ, ଆସନ ପରେ ଠିଆ ହେଇ ପୂଜାରେ ସେବା କରୁଛି, ଏଇଟା ତୃଣରେ ଆସି ହେଇଛି କି ନାହିଁ? କୁଶ କୁଶ ଯେଉଁ ସେଇଟା ଗୋଟେ, ସିଏ ଗୋଟେ ତୃଣ ନୁହଁ କି? ସେ ଆସି ଭଗବାନ ସେବାରେ ଲାଗିଲା। ଯଦିଓ କୁଶକୁ ଆମେ ତୃଣ ବୋଲି ବିଚାର କରିବା ଉଚିତ, କୁଶଟା ଭଗବାନଙ୍କର ଅଙ୍ଗରୁ ଆସିଛନ୍ତି। ଜାଣିଛନ୍ତି କୁଶ କେଉଁଠୁ ସୃଷ୍ଟି ହେଇଛନ୍ତି? କେଉଁଠୁ? ହଁ, ବରାହଦେବ ଯେଉଁ ପ୍ରକଟ ହେଇଥିଲେ, ହିରଣ୍ୟାକ୍ଷ ପ୍ରସଙ୍ଗରେ ଆସିଲା ମନେ ପଡ଼ିଲା, କହିଥିଲି ହିରଣ୍ୟାକ୍ଷ ସହିତ ଯେଉଁ ଯୁଦ୍ଧ କରିଥିଲେ, ହିରଣ୍ୟାକ୍ଷ ସହିତ ଯୁଦ୍ଧ କଲା ପରେ ସେ ଯେଉଁ ଦେହକୁ ଯେଉଁ ଝାଡ଼ିଥିଲେ, ସେ ଦେହକୁ ଯେଉଁ ଝାଡ଼ିଥିଲେ, ସେ ଯେଉଁ ଜଳକଣା ସବୁବେଳେ ତ ବିଚ୍ଛିନ୍ନ ହେଇକି ଯାଇଥିଲା, ତାଙ୍କ ଦେହରୁ ଯେଉଁ ଲୋମ ଯାଇକି ପଡ଼ିଥିଲା ଯେଉଁଠି ଯେଉଁଠି, ସେ ଲୋମରୁ ସବୁ କୁଶ ତିଆରି ହେଇଛନ୍ତି। ସେଇଥିପାଇଁ କୁଶଟାକୁ ପବିତ୍ର କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏ ଭଗବାନଙ୍କ ଦେହରୁ ଆସିବା ଭଗବାନଙ୍କର ଲୋମ, ତେଣୁ ତାକୁ ଆମେ ଜଳ ବୋଲି କହିପାରିବାନି, ସେ ତ ଭଗବାନଙ୍କର ଅଙ୍ଗରୁ ଆସିଛନ୍ତି। ଏ ସାଧାରଣ ତୃଣ, ସାଧାରଣ ତୃଣ ମଧ୍ୟ ଦେଖୁନାହାନ୍ତି ଭଗବାନଙ୍କର ସେବାରେ ଡାଇରେକ୍ଟ ଲାଗୁଛି ନା? ଡାଇରେକ୍ଟ ଏମିତି ଲାଗୁଛି ଯେମିତି କେଉଁଠି ଯଜ୍ଞଶାଳା ହୋଇଛି, ଯଜ୍ଞଶାଳାରେ ତୃଣ ଆଚ୍ଛାଦନ କରାଯାଉନି କି? ଯେଉଁ ଛପର କରାଯାଉଛି, ଆଉ ସେ ଗୋଟେ ତୃଣ ନା, ନଡ଼ା ଛପର ଯେଉଁ ହେଉଛି, ହଁ ଲାଗୁଛି, ହଁ। ତେଣୁ ତୃଣଟା ଡାଇରେକ୍ଟ ସେବାରେ ଏଭଳି ଲାଗିଲା, ଇନଡାଇରେକ୍ଟ ସେବାରେ କେମିତି ଲାଗିଲା? ଗୋମାତା ସେବନ କରୁଛନ୍ତି, ଗୋମାତା ଯେଉଁ ସେବନ କଲେ ତୃଣକୁ, ଗୋମାତା ସେବନ କଲା ପରେ ଦୁଗ୍ଧ ଆସିଲା, ସେ ଦୁଗ୍ଧ ପୁଣି ଲାଗିଲା ଭଗବାନ ସେବାରେ। ତେଣୁ ସେ ଡାଇରେକ୍ଟ ଇନଡାଇରେକ୍ଟ ଦୁଇ ପ୍ରକାରେ ଭଗବାନଙ୍କ ସେବାରେ ଲାଗୁଛି। ଜଡ଼ ବସ୍ତୁ ହେଇ ମଧ୍ୟ ଆମେ ଚେତନଶୀଳ, ଆମେ ସ୍ୱରୂପକୁ ଆମେ ଜାଣିଛେ, କିନ୍ତୁ ଆମର ସେବା ଭାବ ଆସୁନି ବା ସେବାରେ ଆମେ ନିଯୁକ୍ତ ହେଇପାରୁନେ। ତୃଣଠୁ ଅଧିକ ଆଉ କ'ଣ ଏଇ ଯେଉଁ ସୁନିଚ ଭାବଟା ଆସିବ କେମିତି? ଆମର ତ ଏଇଟା ଉପଲବ୍ଧିର ବିଷୟ ହେଇନି, ସେଇଥିପାଇଁ ସବୁ ସମୟରେ ବିଚାର ରହିବା ଉଚିତ, ରହିବା ଉଚିତ ଯେ ଆମେ ଭଗବାନଙ୍କ ସେବାରେ ଏଇ ଯେଉଁ ଦାସତ୍ୱ ଭାବଟା ରହିଲେ ହିଁ ହେବ। ତୃଣଟା କ'ଣ ମଲା ପରେ ବି ସେବାରେ ଲାଗୁଛି, ମଲା ପରେ ବି ସେ ଭଗବାନଙ୍କ ସେବାରେ ଲାଗୁଛି, ଡାଇରେକ୍ଟ ହଉ ଇନଡାଇରେକ୍ଟ ହଉ। ଆମେ ତ ମଲା ପରେ ତ କୌଣସି ସେବାରେ ଲାଗିବାନି, କ'ଣ ସେବାରେ ଲାଗିବା? ମଲା ପରେ କିଛି ସେବା ନାହିଁ, ମଲା ପରେ ସରିଲା, ବଞ୍ଚିଥିବା ଅବସ୍ଥାରେ ଯାହା ସେବା କରିବା କରିବା, ସେ ଅବସ୍ଥାରେ ଯଦି ସେବା ନ କରିପାରିଲେ ତାହେଲେ କ'ଣ ମୂଲ୍ୟ ଅଛି? ଏଇ ଭାବନାଟାକୁ ପୁଷ୍ଟ କରିବା ଉଚିତ। କିନ୍ତୁ ଏଇ ଭାବନାଟା କେଉଁଠି ଅଛି, ଏଇ ଶିକ୍ଷାଟା କେଉଁଠି ଅଛି? ଶିକ୍ଷା ପୁଣି ଦୁଇ ପ୍ରକାର ଅଛି ନା, ଶୁଣିଥିଲେ? ଶିକ୍ଷା ଦୁଇ ପ୍ରକାର, ଗୋଟେ ହେଉଛି ଜଡ଼ ଶିକ୍ଷା, ଗୋଟେ ହେଉଛି ଆଧ୍ୟାତ୍ମିକ ଶିକ୍ଷା, ପରାବିଦ୍ୟା ଅପରାବିଦ୍ୟା ଶୁଣିନଥିଲେ କି? ଜଡ଼ ଶିକ୍ଷାରେ କ'ଣ ଏଇ ଭାବକୁ ଯଦି ନେଇକି ବିଚାର କରାଯିବ, ଜଡ଼ ଶିକ୍ଷାର ଉଦ୍ଦେଶ୍ୟ କ'ଣ? ଜଡ଼ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ମୁଁ ବଡ଼ ହେବି। ଦେଖନ୍ତୁ, ଜଡ଼ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ମୁଁ ଉଚ୍ଚ ସ୍ଥିତି ପ୍ରାପ୍ତ କରିବି, ମୁଁ ବଡ଼ ହେବି, ସମସ୍ତେ ମୋତେ ସମ୍ମାନ କରିବେ, ମୁଁ ଉଚ୍ଚ ସ୍ଥିତି ପ୍ରାପ୍ତ ହେବି, ଇଏ ହେଲା ଜଡ଼ ଶିକ୍ଷାର ପରିଣତି। ଜଡ଼ ଶିକ୍ଷାର ପରିଣତି କ'ଣ? ଜଡ଼ ଶିକ୍ଷାର ଏଇଟା ହେଉଛି ଉଦ୍ଦେଶ୍ୟ, ଲକ୍ଷ୍ୟ। ଆଧ୍ୟାତ୍ମିକ ଶିକ୍ଷାର ଉଦ୍ଦେଶ୍ୟ କ'ଣ? ଆଧ୍ୟାତ୍ମିକ ଶିକ୍ଷାର ଉଦ୍ଦେଶ୍ୟ ନୁହଁ ମୁଁ ବଡ଼ ହେବି, ଆଧ୍ୟାତ୍ମିକ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ମୁଁ ତୃଣଠୁ ଛୋଟ ହେବି, ଏଇଟା ହେଲା ଆଧ୍ୟାତ୍ମିକ ଶିକ୍ଷା। ହରି ବୋଲ। ଆଧ୍ୟାତ୍ମିକ ଶିକ୍ଷା ହେଉଛି ମୁଁ ତୃଣଠାରୁ ଛୋଟ ହେବି। ଦେଖୁନାହାନ୍ତି ଆମର ଆଚାର୍ଯ୍ୟମାନେ ତୃଣଠାରୁ କେତେ ଛୋଟ, ସବୁବେଳେ ଆମେ ସେ କଥା ହିଁ ଶ୍ରବଣ କରିକରି ଆସୁଛେ। ପ୍ରଭୁପାଦ ଯିଏକି ସମଗ୍ର ବିଶ୍ୱକୁ କୃଷ୍ଣ ଚେତନାର ବାଣୀ ପ୍ରଚାର କରିଛନ୍ତି, ମହାପ୍ରଭୁଙ୍କର ବାଣୀ ପ୍ରଚାର କରିକି ସମଗ୍ର ବିଶ୍ୱର ଆଲୋଡ଼ନ ସୃଷ୍ଟି କରିଦେଲେ, କିନ୍ତୁ ତାଙ୍କର ଭାବ କେମିତି ଦେଖନ୍ତୁ? ମଧୁଆମାନେ ଆସିବେ, ସେମାନେ ଭଗବାନ ନାମ ଶ୍ରବଣ କରିବେ, କଥା ଶ୍ରବଣ କରିବେ, ପ୍ରଭୁପାଦ ତାଙ୍କୁ ପ୍ରସାଦ ଦେବେ, ପ୍ରସାଦ ପାଇକି ସେମାନେ ସବୁ ପତ୍ର ପକେଇ ଦେଇ ଚାଲିଯିବେ, ପ୍ରଭୁପାଦ ଉଠେଇ ତାକୁ ଉଠେଇବେ ପତ୍ରଗୁଡ଼ାକୁ, ପତ୍ରକୁ ନିଜେ ପ୍ରଭୁପାଦ ଉଠାନ୍ତି। ଦେଖନ୍ତୁ ତୃଣାନ୍ଦ ଭାବ ଆଶା ଜୀବନ ପାଖରେ, କାହିଁକି ସେ ଜାଣନ୍ତି ସମସ୍ତେ ଭଗବାନଙ୍କର ସନ୍ତାନ, ସେମାନେ ଭକ୍ତି କରିନାହାନ୍ତି, ଭକ୍ତି କରିବେ। ଭାବଟା ହେଉଛି ଏହା, ଯେତେବେଳେ ତୃଣାଦବି ଭାବ ଆସିବ, ଯେ ଭାବ, ସେତେବେଳେ କାହାର ଦୋଷ ଦେଖାଯିବନି, ସେତେବେଳେ ଖାଲି ଦେଖାଯିବ ନିଜର ଦୋଷ, ନିଜ ଦୋଷଟାକୁ ହିଁ ନିଜେ ଦେଖିପାରିବେ, କାହାର ଦୋଷ ସେ ଦେଖିବେନି। ଅନ୍ୟର ଦୋଷ ଦେଖୁଛେ ମାନେ ତୃଣାଦୟ ଭାବ ଖଣ୍ଡନ ହେଉଛି। କାହିଁକି ଖଣ୍ଡନ ହେଉଛି? ନିଜକୁ ଆମେ ଯାହାର ଦୋଷ ଦେଖାଯିବ, ଆମେ ଯାହାର ଦୋଷ ଦେଖୁଛେ, ତୃଣାଦୟ ଭାବଟା ଖଣ୍ଡନ କେମିତି ହେଉଛି ଦେଖନ୍ତୁ। ଆମେ ଯାହାର ଦୋଷ ଦେଖୁଛେ, ସେଇ ଦୋଷଟା ମୋ ପାଖରେ ନାହିଁ ଏଇ ଭାବନାରେ ଆମେ ଦେଖୁଛେ ନା, ତାହେଲେ ସେଇଟା ତ ଖଣ୍ଡନ ହେଲା ତୃଣାଦୟ ଭାବ। ଏ ବହୁତ ସୂକ୍ଷ୍ମ ରହସ୍ୟ। ସେଥିପାଇଁ ଆମକୁ ଏଇ ସ୍ଥିତିକୁ ଗଲେ ହିଁ ଆସିବ, ନହେଲେ ହେବନି। ଦେଖନ୍ତୁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତୃଣାଦପି ସୁନିଶ୍ଚନ ଭାବରେ ଏଇ ପଏଣ୍ଟ ଉପରେ ତାଙ୍କର ଭାବ ବ୍ୟକ୍ତ କରିଛନ୍ତି। ତୃଣାଦପି ଭାବ କାହାର ଆସେ? ତୃଣାଦପି ସୁନିଶ୍ଚ ଭାବ, ତୃଣଠାରୁ ହୀନ ନିମ୍ନ ନ୍ୟୁନ ଭାବ କାହାର ପୋଷଣ ହୁଏ, କାହାର ପୁଷ୍ଟ ହୁଏ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତିନିଟା କଥା କହିଛନ୍ତି। ପ୍ରଥମ ହେଉଛି, ଯାହାର ବିଷୟ ଭୋଗରେ ପ୍ରବୃତ୍ତି ଥାଏ ତାର ଏ ଭାବ କେବେ ଆସିବ ନାହିଁ, ଯାହା ଭକ୍ତି ଠାକୁର ବି କହିଛନ୍ତି, ବିଷୟ ଭୋଗ ଜନିତ ତୃଷ୍ଣା ଯାହା ଆମେ ଶୁଣୁଥିଲେ। ଯାହାର ବିଷୟ ଭୋଗରେ କ'ଣ ପ୍ରବୃତ୍ତି ଯିଏ ଅଛି, ପ୍ରବୃତ୍ତି ଯାହାର ଅଛି ତାର ଏ ଭାବ ଆସିବନି। ବିଷୟ ଭୋଗ ଯାହାର ନାହିଁ ତାର ଆସିବ, ଯାହାର ବିଷୟ ଭୋଗରେ ପ୍ରବୃତ୍ତି ଅଛି ତାର ଏ ଭାବ ଆସିବନି। ଅର୍ଥାତ୍ ଯାହାର ଯାହାର ଭୋଗ କରିବା କାମନା ଅଛି ତାର ଏ ତୃଣାନ୍ତ ବିଭାବ ଆସିବନି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି। ଅର୍ଥାତ୍ ଯାହାର ମେଟେରିଆଲ ଆଟାଚମେଣ୍ଟ ଅଛି, ଭୌତିକ ଆସକ୍ତି ଯାହାର ଅଛି, ଭୋଗ କାମନା ରହିଛି, ତାର ତୃଣାନ୍ତ ବିଭାବ ଆସିବା ବହୁତ ମୁସ୍କିଲ। ତେଣୁ ତୃଣାନ୍ତ ବିଭାବ, ଇଏ ହେଉଛି ପ୍ରଥମ ପଏଣ୍ଟ। ଦ୍ୱିତୀୟ ହେଉଛି, ଯିଏ ଶୁଦ୍ଧ ନାମ ନ କରନ୍ତି, ଯିଏ ଶୁଦ୍ଧ ନାମ କରନ୍ତି ତାର ଏ ଭାବ ଆସିବ, ଯିଏ ଶୁଦ୍ଧ ନାମ ନ କରନ୍ତି ତାର ଏ ଭାବ ଆସିବନି। ଦେଖୁନାହାନ୍ତି, ଆମେ ସିଦ୍ଧାନ୍ତ ଶୁଣୁଛେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଡାଇରେକ୍ଟ ତିନିଟା ପଏଣ୍ଟ ରଚନା କରିଛନ୍ତି, ଏହା ଉପରେ ତାଙ୍କର ଅଛି ଆର୍ଟିକଲ ଅଛି, ବେଙ୍ଗଲୀରେ ଅଛି। ଯିଏ ଶୁଦ୍ଧ ନାମ କରୁଛନ୍ତି ତାଙ୍କର ତୃଣାନ୍ତ ବିଭାବ ଆସିବ। ଆଚାର୍ଯ୍ୟମାନେ ଦେଖନ୍ତୁ, ଆଚାର୍ଯ୍ୟମାନେ ଶୁଦ୍ଧ ନାମ କରୁଥିଲେ ବୋଲି ତାଙ୍କ ତୃଣାନ୍ତ ବିଭାବଟା ଆସୁଥିଲା। ଶୁଦ୍ଧ ନାମ ଆମର ହଉନି, ଆମର ଶୁଦ୍ଧ ନାମ ଯେହେତୁ ହଉନି, ଶୁଦ୍ଧ ନାମ ମାନେ ନିରପରାଧ ନାମ, ଆମର ଯେହେତୁ ଶୁଦ୍ଧ ନାମ ହେଉନି ତେଣୁ ଆମର ତୃଣାନ୍ତ ବିଭାବ ଆସୁନି। ଯେତିକି ପରିମାଣରେ ଆମର ଶୁଦ୍ଧ ହେଉଛି, ଯେତିକି ପରିମାଣରେ ଆମର ନିରପରାଧ ନାମଟା ହେଉଛି, ଦେଖନ୍ତୁ ସେତିକି ପରିମାଣରେ ତୃଣାନ୍ତ ବିଭାବଟା ଅଛି ନା ସମସ୍ତଙ୍କର। ଏହା ନୁହେଁ ଯେ ସମସ୍ତେ ଏ ଭାବରୁ ଦୂରରେ, ନାହିଁ, ସେ କଥା କୁହାଯାଇପାରିବନି। ତୃଣାଦେବୀ ସୁନିଶ୍ଚନ ଭାବ ସମସ୍ତଙ୍କ ପାଖରେ କିଛି ନା କିଛି ଅଛି, କାରଣ ସମସ୍ତେ ହରିଭଜନ କରୁଛନ୍ତି, ନିରପରାଧ ନାମ ତ କିଛି ତ ହେଉଛି ନା, ଯେତିକି ହେଉଛି ସେ ପରିମାଣରେ ଆସୁଛି। ଇଏ ହେଉଛି ଦ୍ୱିତୀୟ କାରଣ। ଅର୍ଥାତ୍ ସେ ବିଚାର କରେ, ମୁଁ ହେଉଛି ସମସ୍ତଙ୍କ ଚରଣର ଧୂଳି, ଶୁଦ୍ଧ ଭଜନ ହେଲେ ତାଙ୍କର ଏ ଭାବଟା ଆସିବ, ମୁଁ ସମସ୍ତଙ୍କ ଚରଣ ଧୂଳି। ସେ କାହାର ପ୍ରଶଂସା ପାଇଁ ଏତେ କ'ଣ ପ୍ରଶଂସା ଶୁଣିକି କାହାର ସିଏ ନିଜକୁ ବଡ଼ ବିଚାର କରିବେନି। ଗତକାଲି ଆମେ ଶୁଣୁଥିଲେ ନା, ଜଗତବାସୀ ପ୍ରଶଂସା କରିବେ, ଗୋଟେ ସାଧାରଣ କାମ କଲେ ମଧ୍ୟ ଜଗତବାସୀ ପ୍ରଶଂସା କରିବେ। ପ୍ରଶଂସାକୁ ଶୁଣି ଯଦି ଆମେ ବଡ଼ ଭାବେ ମିଛା କରୁଛେ ବା ଛାତି ଯଦି କୁଣ୍ଠେମଠ ହେଇଯାଉଛି, ତୃଣାଦ ବିଭାବ ଆସିବନି, ନିଜକୁ ବଡ଼ ବିଚାର କରିବେ ନା। ସେଦିନ ଭକ୍ତମାନେ ସମସ୍ତେ ଚାହାନ୍ତି ମୋତେ କେହି ନ ଚିହ୍ନନ୍ତୁ, ମୋତେ କେହି ନ ଜାଣନ୍ତୁ। ଭକ୍ତମାନେ ତାଙ୍କର ଭକ୍ତିର କ'ଣ ଉପଲବ୍ଧି ଏଇଟା କାହା ଆଗରେ ପ୍ରକାଶ କରନ୍ତି ନା, ସେଥିପାଇଁ। ଏ ହେଉଛି ଦ୍ୱିତୀୟ କାରଣ। ତୃତୀୟ ହେଉଛି, ଯିଏ ଶୁଦ୍ଧ ବୈଷ୍ଣବ ତାଙ୍କ ପାଖରେ ଏଇ ଭାବ ଦେଖାଦିଏ। ଯିଏ ଶୁଦ୍ଧ ବୈଷ୍ଣବ ହେଇଥାନ୍ତି, ତାମାନେ ଭଜନ କରି ସେବା କରି ଯିଏ ଶୁଦ୍ଧ ସ୍ଥିତିକୁ ପ୍ରାପ୍ତ ହେଇଯାଆନ୍ତି, ତାଙ୍କ ପାଖରେ ଏ ସ୍ଥିତି ଦେଖାଯିବ। ଯିଏ ଶୁଦ୍ଧ ହେଇନାହାନ୍ତି ତାଙ୍କ ପାଖରେ ଏ ଦେଖାଯିବନି। ତାମାନେ ଏଇ ଯଦି ଲକ୍ଷଣ ଆମ ପାଖରେ ଦେଖାଯାଉନି, ତାହେଲେ ବିଚାର କରିନେବି ଯେ ଆମର ହରିଭଜନ ବର୍ତ୍ତମାନ ସୁଦ୍ଧା ଠିକ୍ ହେଇନି, ଆମେ ବର୍ତ୍ତମାନ ସୁଦ୍ଧା ଶୁଦ୍ଧ ହେଇନେ, ଆମର ସେବା ବର୍ତ୍ତମାନ ସୁଦ୍ଧା ସୁଷ୍ଠୁ ଭାବେ ହେଇନି। ବିଚାର କରିବା ଉଚିତ, କାହାକୁ ଆମେ ଦେଖିବା ଉଚିତ ନୁହଁ, ନିଜକୁ ଦେଖିବା ଉଚିତ। ଏଗୁଡ଼ାକ ଆଲୋଚନା କରୁଛି ବାରମ୍ବାର, ଏଇଥିପାଇଁ ମୁଁ ଏଇଟା ରିମାଇଣ୍ଡ କରେଇ ଦିଏ, କାରଣ ଏଇଟା ଶୁଣିଲା ମାନେ ସମସ୍ତେ ଖାଲି ନିଜକୁ ନ ଛାଡ଼ି ନିଜକୁ ନ ଦେଖି ଅନ୍ୟକୁ ଦେଖିବେ। ନାଇଁ ନାଇଁ, ନିଜକୁ ଦେଖିବା ଉଚିତ। ଆମର ହରିଭଜନ ଠିକ୍ସେ ହେଇନି, ଆମର ଶୁଦ୍ଧତା ଠିକ୍ସେ ଆସିନି, ଚାବି ଡେଟ୍ ରଖ ଆଉଥରେ। ଏଇଟା କ'ଣ? ଆମର ହରିଭଜନ ହେଇନି, ଆମେ ଶୁଦ୍ଧ ଭଜନ କରିନେ, ଶୁଦ୍ଧ ସେବା କରିନେ, ସେଥିପାଇଁ ଆମର ଏଇ ଭାବଟା ଆସୁନି। ଦେଖୁନାହାନ୍ତି, ଆମେ ଭାଗବତମ ସିଦ୍ଧାନ୍ତ ଦୃଷ୍ଟିରୁ ଯଦି ବିଚାର କରିବା, ଦତ୍ତାତ୍ରେୟ ଭଗବାନଙ୍କର ଅବତାର କି ନୁହଁ? ଭଗବାନଙ୍କର ଅବତାର। ସେ ନିଜକୁ କ'ଣ ବିଚାର କରିଥିଲେ ତାଙ୍କ ଭାବ ଦେଖନ୍ତୁ, ତୃଣାଦେବୀ ଭାବ। ସେ କେତେ କେତେ ଗୁରୁ ଗ୍ରହଣ କରିଥିଲେ ତେଲରାମରୁ? 24 ଗୁରୁ ଗ୍ରହଣ କରିଥିଲେ। 24 ଗୁରୁ ଗ୍ରହଣ କରିଥିଲେ କ'ଣ ପାଇଁ? କ'ଣ ପାଇଁ? ସନ୍ତୁଷ୍ଟ ମାଧବ ଦତ୍ତାତ୍ରେୟ ଯେ 24 ଗୁରୁ ଗ୍ରହଣ କରିଥିଲେ କ'ଣ ପାଇଁ? ହଁ, ଶିକ୍ଷା କରିଥିଲେ, ସବୁ ଗୁରୁଙ୍କ ଠାରୁ କିଛି କିଛି ଶିକ୍ଷା କରିଥିଲେ। ସେମାନେ କ'ଣ ଗୁରୁ ଥିଲେ ନା? କୁରର ପକ୍ଷୀ, ଅଜଗର ସାପ, ବେଶ୍ୟା, ବାଳକ, ସର ନିର୍ମାଣକାରୀ, ଏ ତ ସବୁ ଅଛନ୍ତି ନା, କପୋତ, ଏସବୁ ଗୁରୁ ବସିକି ପାଠ ପଢ଼ାଇଥିଲେ ନା ଦତ୍ତାତ୍ରେୟଙ୍କୁ? ଦତ୍ତାତ୍ରେୟଙ୍କୁ ଏମାନେ ଡାକିଥିଲେ, ଦତ୍ତାତ୍ରେୟ ବସ ବସ, ତୁମେ ଏଇଟା ଶୁଣ, ଶିକ୍ଷା ଲାଭ କର, ଶୁଣେଇଥିଲେ ନା, ବସିକି ପଢ଼ାଇଥିଲେ ନା? ଦତ୍ତାତ୍ରେୟ ଏମାନଙ୍କୁ ଡାକିଥିଲେ, ଆଜ୍ଞା ଆସନ୍ତୁ ଟିକେ ମୋତେ ଜ୍ଞାନ ଦିଅନ୍ତୁ, ବୁଦ୍ଧି ଦିଅନ୍ତୁ। 24 ଜଣଙ୍କୁ ଡାକିକି ଅଲଗା ଅଲଗା ସ୍ଥାନ, ଅଲଗା ଅଲଗା ସମୟରେ କ'ଣ ଏମାନଙ୍କୁ ସେ ସବୁ ଡାକିକି ବୁଝିକି ତାଙ୍କ ପାଖରୁ ଶୁଣିଥିଲେ ନା? ଦେଖନ୍ତୁ, ଭଗବାନ ଦେଖେଇଛନ୍ତି ତୃଣାଦେବୀ ଭାବଟା କିଭଳି। ନିଜକୁ ଯେତେବେଳେ ଆମେ ନିମ୍ନ ବିଚାର କରିବା, ଅନ୍ୟଠୁ ଶିକ୍ଷାର ଯଦି ପ୍ରବଣତା ରହିବ, ତାହେଲେ ତୃଣାଦେବୀ ଭାବଟା ଆସିବ। ଆମେ ଯଦି ଜାଣିବା, ଆମେ ଯଦି ବିଚାର କରିବା, ମୁଁ ତ ସବୁ ଜାଣିଛି ଆଉ କ'ଣ, ତୃଣାଦେବୀ ଭାବ ଆସିବନି। ଶୁଦ୍ଧ ବୈଷ୍ଣବଙ୍କର ଏଇଟା ଲକ୍ଷଣ ବା, ଶୁଦ୍ଧ ବୈଷ୍ଣବ କେବେ କହିବେନି ଯେ ମୁଁ ସବୁ ଜାଣିଛି। ଆମେ ଭାବୁଛୁ ଆମେ ସବୁ କ'ଣ, ଆମର ତ କିଛି ସ୍ଥିତି ହିଁ ନାହିଁ କହିଲେ ଚଳେ। ଆମେ ଯଦି କିଛି ଜାଣିଦେଲେ ଆମେ ଭାବୁଛୁ ଆମଠୁ ଜାଣିବାର ଆଉ କିଏ ନାହିଁ ଜଗତରେ, ଆମେ ହିଁ ସବୁ ଜାଣିଛୁ। ଏଇ ଭାବନାରେ ତୃଣାଦେବୀ ଭାବ ଆସିବନି। ଅବତୁ ତ 24 ଗୁରୁଙ୍କୁ ଗ୍ରହଣ କରିଛନ୍ତି। 24 ଗୁରୁଙ୍କୁ ଦେଖନ୍ତୁ, ଚିତ୍ତ ଯେତେବେଳେ ଶୁଦ୍ଧ ହେବ, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ ଯେ ଶୁଦ୍ଧ ବୈଷ୍ଣବ ତାଙ୍କ ପାଖରେ ଏଇ ଲକ୍ଷଣଟା ପ୍ରକାଶିତ ହୁଏ, ଯେ ଶୁଦ୍ଧ ବୈଷ୍ଣବ ସିଏ ସବୁ ବସ୍ତୁରୁ ଶିକ୍ଷା ଲାଭ କରିବେ, ସବୁ ବସ୍ତୁରୁ। ଯାହାର ଶୁଦ୍ଧତା ନାହିଁ ସିଏ ସବୁ ବସ୍ତୁରେ କ'ଣ ଦେଖିବେ? ଦୋଷ ଦେଖିବେ। ସବୁ ବସ୍ତୁରେ ଦୋଷ ଅଛି, ସବୁ ବସ୍ତୁରେ ଶିକ୍ଷା ବି ଅଛି, କିନ୍ତୁ ଅବଧୂତ ସମସ୍ତଙ୍କଠୁ ଶିକ୍ଷା ଲାଭ କରୁଥିଲେ। ଆମର ଓଲଟା ବିଚାର, ଆମେ ଭାବୁଛେ କ'ଣ, ଅବଧୂତ ଭଗବାନ, କିନ୍ତୁ ସିଏ ଦତ୍ତାତ୍ରେୟ ସିଏ କ'ଣ କରିଛନ୍ତି, ସିଏ ଶିଷ୍ୟ ହେଇକି 24 ଜଣଙ୍କଠୁ ଶିକ୍ଷା ଲାଭ କରିଛନ୍ତି। ଆମେ ଆମର ସ୍ୱାଭାବିକ ସ୍ୱରୂପଟା କ'ଣ କୁହାଯିବ? ସ୍ୱରୂପଟା ହେଉଛି ଆମେ ଭଗବାନଙ୍କ ଦାସ, କିନ୍ତୁ ଆମର ଭାବଟା କ'ଣ, ଆମେ ହେଉଛେ ଗୁରୁ, ଜଗତର ସମସ୍ତେ ହେଉଛନ୍ତି ଶିଷ୍ୟ, ସମସ୍ତେ ହେଉଛନ୍ତି ଚେଲା, ସମସ୍ତେ ଆମ କଥା ଶୁଣନ୍ତୁ, ଆମେ କାହା କଥା ଶୁଣିବୁ ନାହିଁ, ଇଏ ହେଉଛି ଆମର ଭାବ। ଏଇ ଭାବରେ ହେଲେ ତୃଣାଦେବୀ ଭାବଟା ଆସିବ ନାହିଁ। ଦେଖନ୍ତୁ, ଏଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଯେତେ ଆମେ ଦୈନ୍ୟ ହେବା ଆଉ ହମ୍ବୁଲ ନହେଲେ, ପ୍ରଭୁପାଦ କ'ଣ କହିଛନ୍ତି ଦେଖନ୍ତୁ, ପ୍ରଭୁପାଦ କହିଛନ୍ତି, ଏ ବୈଷ୍ଣବ ଇଜ୍ ଫୁଲ୍ଲି କ୍ୱାଲିଫାଇଡ୍ ଟୁ ସର୍ଭ ଦ ଲର୍ଡ, ଷ୍ଟିଲ୍ ଥିଙ୍କ୍ସ ହିମ୍ସେଲ୍ଫ ଏକ୍ସଟ୍ରିମ୍ଲି ଲୋ ହ୍ୱାଇଲ୍ ଅଫରିଂ ପ୍ରେୟାର୍ସ ଟୁ ଦ ଲର୍ଡ। ପ୍ରଭୁପାଦ ଏ କଥା କହିଛନ୍ତି, କେଉଁଠି କହିଛନ୍ତି? ପର୍ପୋର୍ଟରେ 7-9-8 ସପ୍ତମ ସ୍କନ୍ଦ ନବମ ଅଧ୍ୟାୟ 8 ଶ୍ଲୋକର ପର୍ପୋର୍ଟ ଦେଖିନିଅ। ଏ ବୈଷ୍ଣବ ଇଜ୍ ଫୁଲ୍ଲି କ୍ୱାଲିଫାଇଡ୍ ଟୁ ସର୍ଭ ଦ ଲର୍ଡ, ବୈଷ୍ଣବ ଜଣେ ସେ ସମ୍ପୂର୍ଣ୍ଣ ଯୋଗ୍ୟ ଭଗବାନଙ୍କ ସେବା କରିବା ପାଇଁ, ବୈଷ୍ଣବ ଭଗବାନଙ୍କ ସେବା କରିବା ପାଇଁ ଯୋଗ୍ୟ ନା। ଷ୍ଟିଲ୍ ଥିଙ୍କ୍ସ ହିମ୍ସେଲ୍ଫ ଏକ୍ସଟ୍ରିମ୍ଲି ଲୋ ହ୍ୱାଇଲ୍ ଅଫରିଂ ପ୍ରେୟାର୍ସ ଟୁ ଦ ଲର୍ଡ, ତଥାପି ସେ ଯେତେବେଳେ ଭଗବାନଙ୍କ ସେବା କରେ, ସେବା ନିଯୁକ୍ତ ହୁଏ, ସେ ସମୟ ସେ କ'ଣ ବିଚାର କରେ? ଷ୍ଟିଲ୍ ଥିଙ୍କ୍ସ ହିମ୍ସେଲ୍ଫ ଏକ୍ସଟ୍ରିମ୍ଲି ଲୋ, ନିଜକୁ ଅତି ନ୍ୟୁନ, ଗୋଟେ ନିମ୍ନ ସେବକ, ଗୋଟେ କ୍ଷୁଦ୍ର ସେବକ ବିଚାର କରେ। ଆମେ ଭାବୁଛ କ'ଣ, ଆ ମୋଠୁ ସେବକ କେହି ନାହାନ୍ତି, ମୁଁ ଯେମିତି ସେବା କରୁଛି କେହି କରିପାରିବିନି। ଏଇ ଭାବନା ରହିଲେ ଆମେ ସେବା କରୁଥାଇପାରୁ, ଭଗବାନଙ୍କ ସେବା କରୁଥାଇପାରୁ, ନାମ କରୁଥାଇପାରୁ, ସବୁକିଛି କରୁଥାଇପାରୁ, କିନ୍ତୁ ଏଇ ଭାବନା ଯଦି ରହିବ, ତୃଣାଦେବୀ ଭାବ ଆସିବ ନାହିଁ। ପ୍ରଭୁପାଦ ଏଇଟା କହିଛନ୍ତି, ମୁଁ କହୁନି, ନିରପରାଧ ଭଜନ ଏଇ ଭାବଟା ଆସେ, ଏଇ ଗୁଣଟା ଆସେ। ଆଉ ଆଉ ଗୋଟେ ସୁନ୍ଦର କଥା ହେଉଛି, ଯେତେ ସବୁ ଦିବ୍ୟ ଗୁଣ, ଯେତେ ସବୁ ଭଲ ଗୁଣ ଏଇ ଗୁଣରୁ ହିଁ ଆସେ, ଏଇଟା ମନେ ରଖନ୍ତୁ। ତୃଣାଦବୀ ଭାବରୁ ହିଁ ସବୁ ଦିବ୍ୟ ଗୁଣ ପ୍ରକଟ ହୁଏ, ଏଇଟା ହେଉଛି ମଞ୍ଜି, ଏଇଟା ହେଉଛି ତାର ମୂଳ। ତୃଣାଦବୀ ଭାବ ଯାହାର ଅଛି ତା ପାଖରେ ସବୁ ଗୁଣ ଧୀରେ 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 ଆସିବ। ତୃଣାଦବୀ ଭାବ କାହାର ଅଛି? ଯିଏ ବୈଷ୍ଣବ, ଯିଏ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ହେଲେ ଆମେ ତ ଭଲ ଗୁଣ ଆସିବ ନା, ଆଉ ତୃଣାଦବୀ ଭାବ ତ ପ୍ରଥମ ରହିଲା। ନିରପରାଧ ହରିଭଜନ ଯେତେବେଳେ ଏଇ ଭାବଟା ଆସିବ ସେତେବେଳେ ଅଲଗା ତାର ସବୁ ଭାବ ଗୁଡ଼ାକ ଆସିବ, ନଚେତ ଆସିବନି। ନିରପରାଧ ହରିଭଜନ ଏ ଭାବଟା ଆସିବ, ତେଣୁ ଇଏ ହେଉଛି ସବୁ ଗୁଣର ମୁଖ୍ୟ। ଦେଖନ୍ତୁ ପ୍ରଭୁପାଦ କ'ଣ କହୁଛନ୍ତି, କେତେ ସୁନ୍ଦର କଥା ପ୍ରଭୁପାଦ କହିଛନ୍ତି। ଅନ୍ଲେସ୍ ୱାନ୍ ଇଜ୍ ହମ୍ବଲ୍ ଆଣ୍ଡ ମିକ୍, ୱାନ୍ କ୍ୟାନ୍ ନଟ୍ କ୍ୱାଲିଫାଏ ଟୁ ସିଟ୍ ଆଟ୍ ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼। ଅନ୍ଲେସ୍ ୱାନ୍ ଇଜ୍ ହମ୍ବଲ୍ ଆଣ୍ଡ ମିକ୍, ଯେତେବେଳେ ଜଣେ ନିଜକୁ ଦୈନ୍ୟ ଆଉ ଶାନ୍ତ ସ୍ୱଭାବ ବିଶିଷ୍ଟ ନ ହୁଏ, ୱାନ୍ କ୍ୟାନ୍ ନଟ୍ କ୍ୱାଲିଫାଏ ଟୁ ସିଟ୍ ଆଟ୍ ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼। ପାଇଲ କେଉଁଠି? ଷଷ୍ଠ ସ୍କନ୍ଦ 17:14 ଶ୍ଲୋକର ପର୍ପଟ। ଯେତେବେଳେ ଜଣେ ନିଜକୁ ଏଭଳି ଦୈନ୍ୟ ଭାବରେ ନ ରହେ, ନ ରଖେ, ଶାନ୍ତ ସ୍ୱଭାବ ବିଶିଷ୍ଟ ନ ହୁଏ, ସେତେ ପର୍ଯ୍ୟନ୍ତ ସେ ଭଗବାନଙ୍କର ପାଦପଦ୍ମକୁ ଯାଇପାରିବ ନା। ତାହେଲେ ଆମେ ବିଚାର କରୁଛେ, ଆମେ ଭଜନ କରୁଛେ, ନାମ କରୁଛେ, ସେବା କରୁଛେ, ଗୁରୁ ଗ୍ରହଣ କରିଛେ, ଦୀକ୍ଷା ନେଇଛେ, ସବୁକିଛି କରିଛେ, କିନ୍ତୁ ଆମେ ଦୃଢ଼ତାର ସହିତ କହିପାରିବା ଭଗବାନ ପାଖକୁ ଯାଇପାରିବା ବୋଲି? କୁହନ୍ତୁ ପ୍ରଭୁପାଦ ଏ କଥା କହିଲେ ଡାଇରେକ୍ଟ, ଆମେ ଆଚାର୍ଯ୍ୟମାନଙ୍କ କଥା ଶୁଣୁଛେ। ଦେଖନ୍ତୁ ପ୍ରଭୁପାଦ କ'ଣ କହିଛନ୍ତି, ଆମେ କ'ଣ ଦାବି କରିବା ଯେ ମୁଁ ଭଗବାନ ପାଖକୁ ଚାଲିଯିବି? ଭଗବାନ ପାଖକୁ ନା ଭଗବାନ ଧାମକୁ, ଭଗବାନ ପାଦପଦ୍ମ ପାଖରେ ବସିବାର ଯୋଗ୍ୟତା ଆମର ନାହିଁ। ଏଇ ଗୁଣ ଆସିଲେ ଭଗବାନଙ୍କର ପାଦପଦ୍ମରେ ପାଦପଦ୍ମ ପାଖରେ ବସିବାର ଯୋଗ୍ୟତା ପାଇବେ। ଦେଖୁନାହାନ୍ତି କ'ଣ କହିଲେ, ୱାନ୍ କ୍ୟାନ୍ ନଟ୍ କ୍ୱାଲିଫାଏ ଟୁ ସିଟ୍ ଆଟ୍ ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼। ଜଣେ କେବେ ବି ଯୋଗ୍ୟ ନୁହଁ ଭଗବାନଙ୍କର ପାଦପଦ୍ମ ପାଖରେ ଯାଇକି ବସିବା ପାଇଁ, ବା ସେ ପାଖକୁ ଯିବା ପାଇଁ କେହି ଯୋଗ୍ୟ ନୁହଁ ଯଦି ସିଏ ଏଇ ଭାବଟା ନ ଆଣିଛି। ତୃଣାଦେବୀ ଭାବ ଯଦି ସିଏ ନ ଆଣିଛି ତାହେଲେ ସିଏ ପାଦପଦ୍ମ ପାଖକୁ ଯାଇପାରିବ ନା। ଭଗବାନ କହୁଛନ୍ତି, ଏ ସରି ପ୍ରଭୁପାଦ ଏଇଟା କହୁଛନ୍ତି, ଆମେ ଦେଖୁନାହାନ୍ତି ଆମର ପ୍ରଭୁପାଦ ଏଇ ସିଷ୍ଟମଟା ଆଡ଼ପ୍ଟ କରିଛନ୍ତି। କ'ଣ ସିଷ୍ଟମ ଆଡ଼ପ୍ଟ କରିଛନ୍ତି ଦେଖୁନାହାନ୍ତି, ଇସ୍କନରେ ଆମେ ସମସ୍ତେ ଅନ୍ୟକୁ କ'ଣ କହୁଛେ, କ'ଣ ସମ୍ବୋଧନ କରୁଛେ, ପ୍ରଭୁ ସମ୍ବୋଧନ କରୁଛେ। ବାହାର ଲୋକ ଯେତେବେଳେ ଶୁଣନ୍ତି ସିଏ ଶୁଣିଲା ମାନେ ଶୋଧନ୍ତି, ଏଇଟା କ'ଣ ପ୍ରଭୁ, କ'ଣ ପ୍ରଭୁ ତ ରହିଲେ ଭିତରେ, ତୁମେ କ'ଣ ସବୁ ପ୍ରଭୁ ପ୍ରଭୁ ହେଉଛ ନା, ବୁଝିପାରନ୍ତିନି ସେମାନେ, ତୁମେ କ'ଣ ପ୍ରଭୁ ପ୍ରଭୁ, ତୁମେ କ'ଣ ପ୍ରଭୁ ନା, ସାଧାରଣ ଲୋକଟା ବୁଝିପାରନ୍ତିନି। ଆଚ୍ଛା ସେମାନେ ଯାହା କୁହନ୍ତି ସେଇଟା ଠିକ, ଗୋଟେ ଦୃଷ୍ଟିରୁ ଠିକ, ପ୍ରଭୁ ପ୍ରଭୁ କିଏ, ପ୍ରଭୁ ଯିଏ ଭଗବାନ ସିଏ ପ୍ରଭୁ ନା, ସିଏ ତ ମାଲିକ ନା। କିନ୍ତୁ ଆମେ ସବୁ ଭକ୍ତମାନେ ପ୍ରତିଭକ୍ତ, ତ ପ୍ରତିଭକ୍ତଙ୍କୁ ତ ପ୍ରଭୁ କହୁଛନ୍ତି, ଅଘାରି ପ୍ରଭୁ, ଶିବ ପ୍ରଭୁ, ତିଲକରାମ ପ୍ରଭୁ, ସେ ପ୍ରଭୁ ତୁମେ କ'ଣ ସବୁ ଭଗବାନ ନା, ତାହେଲେ କାହିଁକି ଆମେ ସମ୍ବୋଧନ କରୁଛେ ପ୍ରଭୁ, କହିଲେ ଦେଖିବା କିଏ କହିପାରିବ, କାହିଁକି ଆମେ ସମ୍ବୋଧନ କରୁଛେ ପ୍ରଭୁ ବୋଲି? ହଁ ଅଭ୍ୟାସ ପାଇଁ, ଆଚ୍ଛା ଜଣେ କହିଲେ ଅଭ୍ୟାସ ପାଇଁ, ଆଉ ଆଚ୍ଛା ଆମେ ସେ ଭାବ ପୋଷଣ କରିପାରିବା, ଆମେ ଅନ୍ୟମାନଙ୍କୁ ପ୍ରଭୁ ବୋଲି ଦେଖୁଛୁ, ଦ୍ୱିତୀୟ ସିଦ୍ଧାନ୍ତ, ଦୁଇଟା କଥା ଶୁଣିଲେ। ଆଚ୍ଛା ଆଉ ନିଜକୁ ଛୋଟ ମନେ କରି ଅନ୍ୟକୁ ବଡ଼ ମନେ କରିବା, ତିନିଟା ଭାବ ଆସିଲା, ଆଉ ଆଉ କ'ଣ? ଆମେ ଅନ୍ୟକୁ କାହିଁକି ପ୍ରଭୁ ବୋଲି ଡାକୁଛେ? ସମସ୍ତେ ଡାକୁଛନ୍ତି ନା, ନିଷ୍କନ ଜୈନ ହଠୁ ଡାକୁଛନ୍ତି, ପ୍ରଭୁ କ'ଣ କହୁଛନ୍ତି? ଆଚ୍ଛା କୃଷ୍ଣ ଅଧିଷ୍ଠାନ ଅଛନ୍ତି ସମସ୍ତଙ୍କ ହୃଦୟରେ, ସେଇଥିପାଇଁ କହୁଛେ। ଆଚ୍ଛା ଆଉ ଆଉ କ'ଣ ଗତି ପ୍ରଭୁ, ଆମେ ସମସ୍ତଙ୍କୁ ପ୍ରଭୁ ବୋଲି ଡାକୁଛେ, ଇସ୍କନ ଜଏନ୍ କରିବାରୁ ତ ପ୍ରଭୁ ବୋଲି ଡାକୁଛନ୍ତି ନା, ସମସ୍ତେ ସମସ୍ତେ ଡାକୁଛନ୍ତି ଇସ୍କନ ଜଏନ୍ କରିବା। ବାହାର ଲୋକ ଯେତେବେଳେ ଭକ୍ତଙ୍କ ସଂସ୍ପର୍ଶରେ ଆସନ୍ତି ସେମାନେ ହୁଅନ୍ତି ଭକ୍ତଙ୍କୁ ପ୍ରଭୁ ବୋଲି ଡାକନ୍ତି, ସେମାନେ ଯଦି ପଚାରେ ଯଦି ପ୍ରଭୁ ବୋଲି କାହିଁ ଡାକୁଛ, ପ୍ରଭୁ ତ କୃଷ୍ଣ, କୃଷ୍ଣ ତ ପ୍ରଭୁ, ପ୍ରଭୁ ବୋଲି କାହିଁ ଡାକୁଛେ ଆମେ? ହଁ ଆଚ୍ଛା ହୃଦୟରେ ପରମାତ୍ମା ଅଛନ୍ତି ବୋଲି ପ୍ରଭୁ ତ ସେ କଥା ହିଁ କହିଲେ। ଆଚ୍ଛା ଆଉ କ'ଣ ଭାବ ଅଛି, ଗୌରାଙ୍ଗ, ଗୌରାଙ୍ଗ ଜାଣିଥିବେ, ପ୍ରସନ୍ନ ଗୌରାଙ୍ଗ, ଆମେ ଅନ୍ୟକୁ ପ୍ରଭୁ ବୋଲି କାହିଁ ଡାକୁଛୁ, ସମସ୍ତେ ଡାକୁଛନ୍ତି ନା ନାହିଁ, ସମସ୍ତେ ଡାକୁଛନ୍ତି, କୁହନ୍ତୁ କାହିଁକି ଡାକୁଛନ୍ତି, ଡାକୁଛନ୍ତି ତ, ଡାକିବାଟା ଭୁଲ କି? ତାହେଲେ ଭୁଲ ତ ନୁହଁ, କ'ଣ ପ୍ରହ୍ଲାଦ ଭୁଲ, ଆମେ ସବୁ ପ୍ରଭୁ ବୋଲି ଡାକୁଛେ ପରସ୍ପରକୁ, କ'ଣ ଅସିତ ପ୍ରଭୁ? ହଁ ଆଚ୍ଛା, ନିଜକୁ ଛୋଟ ଭାବିକି ଅନ୍ୟକୁ ବଡ଼ କରି ଆମେ କହୁଛେ, ଏଇ ଭାବଟା ଠିକ୍ ଅଛି। ଆଉ ଦେଖନ୍ତୁ, ଏସବୁ ସିଦ୍ଧାନ୍ତ ଠିକ୍, ମନା ନାହିଁ। ଆଉ କ'ଣ, ମୁଁ ଯଦି କହିଥାନ୍ତି ଗୋଟେ ଦୁଇଟା ସିଦ୍ଧାନ୍ତ କହିଥାନ୍ତି, କିନ୍ତୁ ସମସ୍ତେ କହୁଛନ୍ତି ସେଟା ଠିକ୍, ଭୁଲ ତ ନୁହଁ, ତାହେଲେ ଆମେ କାହିଁକି ଅନ୍ୟକୁ ପ୍ରଭୁ ବୋଲି ଲେଖୁଛେ, ଦିବ୍ୟାଙ୍ଗ ପ୍ରଭୁ? ଠିକ୍ ଅଛି, ପ୍ରଭୁଙ୍କର ଦର୍ଶନ କଲା ପରେ ହୁଏତ ଆଉ କିଛି ମତ ଆସିପାରେ, ଦେଖିବା। ପ୍ରଭୁ ତ ଶଙ୍ଖ ବାଜିଲେଣି, ଦର୍ଶନ ଦେବେ ବର୍ତ୍ତମାନ। ଜୟ ଶ୍ରୀ ଶିବ ନିତା କି, ଜୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ କି, ଜୟ। ଆମେ କାହିଁକି ପ୍ରଭୁ ବୋଲି ସମସ୍ତଙ୍କୁ କହୁଛେ, କ'ଣ ବର୍ଣ୍ଣାଳୀ ପ୍ରଭୁ ଅଛନ୍ତି କହିବେ ପୁରୁଣା ଭକ୍ତ, ଆମେ ସମସ୍ତଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛେ କାହିଁକି? ଆଚ୍ଛା, ପ୍ରଭୁ ଏପଟେ ବସିଛନ୍ତି ଆମର ଜଗଜୀବନ ପ୍ରଭୁ। ଆମେ ଅନ୍ୟକୁ ପ୍ରଭୁ ବୋଲି କାହିଁକି ସମ୍ବୋଧନ କରୁଛେ? ଏକ୍ଜାକ୍ଟଲି, ମୁଁ ସେଇ କଥାଟା ଶୁଣିବା ପାଇଁ ଚାହୁଁଥିଲି ଯାହା ପ୍ରଭୁ କହିଲେ। ଅର୍ଥାତ୍ ଆମେ ଅନ୍ୟ ପାଖରେ ସବୁ ସମୟରେ ସ୍ୱୀକାର କରୁଛେ, ଆପଣ ହେଲେ ସେବ୍ୟ, ମୁଁ ହେଉଛି ଆପଣଙ୍କର ଦାସ, ଏଇ ଭାବ ଆଣିବା ପାଇଁ। ଆମେ ଯେ ଅନ୍ୟକୁ ପ୍ରଭୁ ବୋଲି କହୁଛେ ନା, ଆମେ ପ୍ରଭୁ ବୋଲି କହୁଛେ ଅନ୍ୟକୁ, କିନ୍ତୁ ନିଜେ ପ୍ରଭୁ ନୁହଁ, ଏଇ ଭାବଟା ଆଣିବା ପାଇଁ ଆମେ ଅନ୍ୟକୁ ପ୍ରଭୁ ବୋଲି କହୁଛେ। ଅର୍ଥାତ୍ ପ୍ରଭୁ, ଆପଣ ହେଲେ ପ୍ରଭୁ, ମୁଁ ହେଲି ଦାସ, ଏଇ ଦାସ ଭାବଟାକୁ ଆଣିବା ପାଇଁ ଆମେ ପ୍ରଭୁ ବୋଲି ସମ୍ବୋଧନ କରୁଛେ। ଆଉ ନହେଲେ କ'ଣ, ଆମେ କୃଷ୍ଣ ନା କ'ଣ? ଆମେ କୃଷ୍ଣ ନୁହଁ, କୃଷ୍ଣଙ୍କ ଅଂଶ ଅଛନ୍ତି, ମନା ନାହିଁ, କ୍ଷୀରୋଦକ ସେ ବିଷ୍ଣୁ ଅଛନ୍ତି ଭିତରେ, କିନ୍ତୁ ଆମେ ଏଇ ଦାସ ଭାବଟାକୁ ଆଣିବା ପାଇଁ। ହଁ, ବାବା କହିଲେ ସେ କଥା, ତ ଏଇଟା ହେଉଛି ତୃଣାଦପୀ ଭାବ। ଆମେ ସବୁବେଳେ ଏଇଟା ଉଚ୍ଚାରଣ କରୁଛେ, କିନ୍ତୁ ସେ ଭାବ ଆମର ଆସୁଛି ନା? ବୁଝିଲେ ସିନା ଆସିବ, ଜାଣିଲେ ସିନା ଆସିବ। ସେଥିପାଇଁ ଦେଖୁନାହାନ୍ତି ଆମର ଭକ୍ତମାନେ, ମୁଁ ଏଇଟା ଶିଖିଛି ବହୁତ ସିନିୟର ଭକ୍ତଙ୍କଠୁ ଶିଖିଛି, ସେମାନେ ଯେତେବେଳେ ଫୋନ୍ରେ କଥା ହୁଅନ୍ତି, ଫୋନ୍ କଥା ଫୋନ୍ ଲଗେଇବେ, ଫୋନ୍ରେ ଯାହାକୁ ରିସିଭ୍ କ'ଣ କଲ୍ କରିଥିବେ, ସିଏ ଯେତେବେଳେ ଫୋନ୍ ରିସିଭ୍ କରନ୍ତି, ସେ ପଚାରି କିଏ କହୁଛନ୍ତି, କିଏ କହିଲେ ଆମେ କ'ଣ କହୁଛେ, ମୁଁ ଅମକ ପ୍ରଭୁ କହୁଛି ବୋଲି କହିଦେଉଛେ ନା ନାହିଁ, ଆମେ କହୁଛେ ମୁଁ ଅମକ ପ୍ରଭୁ, ମୁଁ ଅକ୍ଷରୀ ପ୍ରଭୁ କହୁଛି, ଆମେ ଏଇଟା କହିଦେଉଛେ, ଏଇଟା ଭୁଲ। ଏଇଟା ଆମେ କ'ଣ କହିବା ଉଚିତ, ମୁଁ ଅମକ ଦାସ କହୁଛି ବା ଅମକ କହୁଛି, ଅକ୍ଷରି କହୁଛି ବା ଅକ୍ଷରି ଦାସ କହୁଛି। ଦେଖନ୍ତୁ, ମୁଁ ଏଇଟା ଦୁଇ ଜଣଙ୍କଠୁ ଶିଖିଛି, ଯାହାଠୁ ଶିଖିଛେ, ଯାହାଠୁ ଆମେ ଯେଉଁ ଜିନିଷ ଶିଖିଛେ ତାଙ୍କ କଥା କହିବା ଆବଶ୍ୟକ, ସ୍ୱୀକାର କରିବା ଆବଶ୍ୟକ। ମୁଁ ଏଇଟା ଶିଖିଛି ଆମର ମଦନ ମୋହନ ପ୍ରଭୁଙ୍କଠୁ। ମଦନ ମୋହନ ପ୍ରଭୁ ଦେଖନ୍ତୁ, ଯେତେବେଳେ ଫୋନ୍ କରିବେ, ତାଙ୍କର ତ ଫୋନ୍ ନାହିଁ, ତାଙ୍କର ସିନା ଫୋନ୍ ନାହିଁ, ମନ୍ଦିର ସବୁ ଫୋନ୍ ତାଙ୍କ ଫୋନ୍, ସବୁ ଫୋନ୍ ତାଙ୍କର। ଯାହା ହେଉ, ସିଏ ଯେତେବେଳେ ଫୋନ୍ କରନ୍ତି, ଫୋନ୍ କଲେ ସିଏ ସଙ୍ଗେ ସଙ୍ଗେ କହିବେ ମଦନ ମୋହନ ଦାସ କହୁଛି, ଦେଖନ୍ତୁ ମାର୍କ କରନ୍ତୁ। ସବୁ ଭକ୍ତଙ୍କଠୁ ଶିକ୍ଷା କଲା ଭଳି ଜିନିଷ ଅଛି ନା, ଆପଣ ଆମେ ଯଦି ଅନୁଧ୍ୟାନ କରିବା ସବୁ ଜିନିଷ, ସବୁ ଭକ୍ତଙ୍କଠୁ କ'ଣ କ'ଣ ଗୁଣ ଅଛି ସେଇଟା ଶିଖି, ସେଇଟା ତ ଆମର ଜୀବନର ଲକ୍ଷ୍ୟ। ଦତ୍ତାତ୍ରେୟ କ'ଣ ଗ୍ରହଣ କରିଥିଲେ, ଏହି ପଏଣ୍ଟରେ ଆମେ ଆଲୋଚନା କରୁଛେ। ଦତ୍ତାତ୍ରେୟ ଯେଉଁ ଅନ୍ୟମାନଙ୍କଠୁ ଗ୍ରହଣ କରିଥିଲେ, ଅଜଗରଠୁ ଗ୍ରହଣ କରିଥିଲେ, ଗୁଣ ଗ୍ରହଣ କରିଥିଲେ ନା? ଅଜଗର ତ ଭୟଙ୍କର ସର୍ପ, ତାଠୁ କ'ଣ ଗ୍ରହଣ କରିବାର ଅଛି? ପିଙ୍ଗଳା ବେଶିଆ, ସେଗୁଡ଼ ବେଶିଆ, ତାଠୁ କ'ଣ ଗ୍ରହଣ କରିବି? ତାକୁ ତ ପୁଣି ଗୁରୁ କରିଥିଲେ କ'ଣ, ସନ୍ତୁଷ୍ଟ ମାଧବ ସର ନିର୍ମାଣକାରୀ, ସେ ତ ସର ତିଆରି କରୁଛି, ତାଠୁ କ'ଣ, ସେ ତ ଜୀବ ହତ୍ୟା କରିବ, କ'ଣ କରିବ ତା ଠିକଣା ନାହିଁ, ତାଠୁ ଶିଖିଲେ ପୁଣି? ମାନେ ସମସ୍ତଙ୍କର ଭଲ ଗୁଣ ଅଛି, ଆମ ସେଇଟା ଦେଖିବାକୁ ପଡ଼ିବ ନା, ଆମେ ଦେଖିଲେ ସେ ଜିନିଷଟା ଆମେ ସେଇଟା ଆମର ବଢ଼େଇବା ପାଇଁ ଇଚ୍ଛା ହେବ, ବଢ଼େଇବା ପାଇଁ ସ୍ପୃହା ଜାଗ୍ରତ ହେବ। ମଦନ ମୋହନ ପ୍ରଭୁ ସବୁବେଳେ କୁହନ୍ତି, ମୁଁ ମଦନ ମୋହନ ଦାସ କହୁଛି, ଆଉ ଜଣେ କୁହନ୍ତି, କିଏ କୁହନ୍ତି କହିଲେ ଦେଖି? ହଁ, ମୁଁ ତ ଶୁଣିନି, ମୁଁ ଆଉ ଜଣଙ୍କଠୁ ଶୁଣିଛି, ସେ ହେଉଛନ୍ତି ଆମର ମହାରାଜ, ସେ ସମୟ ହଳଧର ସ୍ୱାମୀ ମହାରାଜ, ବର୍ତ୍ତମାନ ମହାରାଜ ହେଲେଣି, ଯେତେବେଳେ ସେ ମହାରାଜ ହେଇନଥିଲେ, ସନ୍ନ୍ୟାସ ହେଇନଥିଲେ, ମୁଁ ତାଙ୍କ ସଂସ୍ପର୍ଶ ଆସେ ବହୁତ, ସେତେବେଳେ ଫୋନ୍ରେ କଥା ହୁଅନ୍ତି, କଥା ହେଲେ କହି ମୁଁ ହଳାଇ ଧୋକଉଛି, ସେ ହଳାଇ ଧୋ ପ୍ରଭୁ କହିବେନି, ସେତେବେଳେ ହଳାଇ ଧୋଥିଲେ ନା, କହି ମୁଁ ହଳାଇ ଧୋକଉଛି, ମୁଁ ଏ ଦୁଇ ଜଣଙ୍କଠୁ ଶିଖିଛି, ଆରେ ଏ ଠିକ୍ କଥା, ଏମାନେ କାହିଁକି ପ୍ରଭୁ ବୋଲି କହୁନାହାନ୍ତି, କାହିଁକି ଏମାନେ ପ୍ରଭୁ ବୋଲି କହୁନାହାନ୍ତି, କାହିଁକି ଦାସ ବୋଲି କହୁଛନ୍ତି, କାହିଁକି ସିଦ୍ଧାନ୍ତଟା ସେୟା ନା। ଦେଖନ୍ତୁ ଆମକୁ ଶିଖିବାକୁ ପଡ଼ିବ ସମସ୍ତଙ୍କୁ, ମରିବା ପର୍ଯ୍ୟନ୍ତ, ଶରୀର ଛାଡ଼ିବା ପର୍ଯ୍ୟନ୍ତ ଆମକୁ ଶିଖିବାର ଅଛି। ଆମେ ଭାବିବା ଉଚିତ ଆମେ ସବୁ ଶିଖିଦେଇଛୁ, ଆମେ ସବୁ ଜାଣିଦେଇଛୁ, ଆଉ ଜାଣିବାର ଆବଶ୍ୟକ ନାହିଁ, ନାହିଁ ଏଇଟା ଭୁଲ, ଶିଖିବାର ଅଛି। ତେଣୁ ଆମେ ଯେଉଁ ପ୍ରଭୁ ସମ୍ବୋଧନ କରୁଛେ ଏଇଥିପାଇଁ, ଆମେ ସବୁ ସମୟରେ ସ୍ୱୀକାର କରୁଛେ ମୁଁ ହେଉଛି ଆପଣଙ୍କର ଦାସ, ନଚେତ ଭାବଟା ଆସିବ ଆସିବ, ଏଇଟା ବୁଝିନେବା ଉଚିତ ଆଜିଠୁ। ଯେଉଁମାନେ ଭକ୍ତ ଯେଉଁମାନେ ଶୁଣୁଛନ୍ତି ଅନଲାଇନ୍ରେ, ସମସ୍ତେ ଏଇଟା ସ୍ୱୀକାର କରି ବୁଝିବେ, ସ୍ୱୀକାର କ'ଣ, ବୁଝିଲା ପରେ ଭଗବାନ ପାଖରେ ପ୍ରାର୍ଥନା କଲେ ଏଇ ଭାବଟା ଆସିବ, ଯେ ଆମେ ଅନ୍ୟକୁ ପ୍ରଭୁ ବୋଲି ସମ୍ବୋଧନ କରୁଛେ, ନିଜେ ଆମେ ହେଲେ ଦାସ। ଅଭୁତ ଆମେ ଏଇ ପଏଣ୍ଟ ଶୁଣିଥିଲେ ଦତ୍ତାତ୍ରେୟ, ସେ ଚବିଶ ଗୁରୁ ଗ୍ରହଣ କରିଥିଲେ ଏଇଥିପାଇଁ, ସେ ଅନ୍ୟଠୁ ଶିଖୁଥିଲେ, ଶିଖିବାର ପ୍ରବଣତା, ଇଏ ହେଉଛି ଦାସ ଭାବ। ଏଇ ଲକ୍ଷ୍ୟ ଯଦି ରହିବ ତାହେଲେ ତୃଣଦେବୀ ଭାବଟା ଆସିବ, ନଚେତ ଆସିବନି, ନଚେତ ହା ମୁଁ ତ ସବୁ ଜାଣିଛି, କହ ମୋତେ ପାଠ ପଢ଼ଉଛୁ, ଆଜିକା ଛୁଆ ତୁମେ କ'ଣ ପାଠ ପଢ଼େଇବ, ଏଇ ଯେଉଁ ଭାବ ଏଇଟା ଠିକ୍ ନୁହଁ। ସମସ୍ତଙ୍କଠୁ ଶିଖିବାର ଅଛି। ଚାଣକ୍ୟ ପଣ୍ଡିତ କହିଛନ୍ତି, ସେ ଶ୍ଲୋକ ଅଛି, ଆମେ ସ୍କୁଲରେ ପଢ଼ିଲା ବେଳେ ପଢ଼ୁଥିଲୁ, ଚାଣକ୍ୟ ପଣ୍ଡିତଙ୍କର ନୀତି ପଢ଼ାଉଥିଲା ସ୍କୁଲରେ, ମନେ ଅଛି କାହାର, ଆମ ବେଳେ ଥିଲା, ଏବେ ତ ଅଛି ବି କ'ଣ କ'ଣ। ସେଠୁ ଗୋଟେ ଶ୍ଲୋକ ଥିଲା, ବାଳାଦପି ଗ୍ରହିତବ୍ୟ ଯୁକ୍ତିଯୁକ୍ତ ମନୀଷୀ ଭି, ତାପରେ ଲାଇନ୍ଟା ମୋର ମନେ ନାହିଁ, ବାଳାତ୍ ଅପି, ବାଳକଠାରୁ ମଧ୍ୟ ଗ୍ରହଣ କରିବାର ଅଛି ଯୁକ୍ତିଯୁକ୍ତ କଥା, ଯାହା ମୁନିଋଷିମାନେ କୁହନ୍ତି। ମୁନିଋଷିମାନେ ହୁଏତ ଯୁକ୍ତିଯୁକ୍ତ କଥା ସବୁ ସମୟରେ କହିନପାରନ୍ତି, କିନ୍ତୁ ଆମେ ବାଳକର ଆଚରଣ ଦେଖି ସେଠୁ ଗ୍ରହଣ କରିବା ଆବଶ୍ୟକ। ସେଠୁ ଗୋଟେ ଉଦାହରଣ ଦେଇଛନ୍ତି, ସେଠି ଚାଣକ୍ୟ ପଣ୍ଡିତ ତା ତଳ ବାକ୍ୟରେ କହିଛନ୍ତି, ସେ ବାକ୍ୟଟା ମନେ ନାହିଁ କିନ୍ତୁ ଅର୍ଥଟା ମନେ ଅଛି, ଅର୍ଥ ହେଉଛି ଏହା, ଯେମିତି ସୂର୍ଯ୍ୟଙ୍କର ଅନୁପସ୍ଥିତିରେ ଗୋଟେ ଜୁଳୁଜୁଳିଆ ପୋକ ମଧ୍ୟ ଖଦ୍ୟତ ସିଏ ମଧ୍ୟ କିଛି ଆଲୋକ ଦେଇପାରୁଛି, ରାତିରେ ସୂର୍ଯ୍ୟ ନାହାନ୍ତି ଖଦ୍ୟତ, ଯଦିଓ ସେ ଆଲୋକଟା ପର୍ଯ୍ୟାପ୍ତ ନୁହଁ କିନ୍ତୁ ସିଏ ମଧ୍ୟ କିଛି ତ ଆଲୋକ ଦେଇପାରୁଛି। ଠିକ୍ ସେଭଳି ବାଳକ ପାଖରେ ମଧ୍ୟ କିଛି ଗୁଣ ଅଛି, ଗ୍ରହଣ କରିବା ଉଚିତ, ସମସ୍ତଙ୍କଠୁ ଶିକ୍ଷା କରିବା ଉଚିତ। ସେଥିପାଇଁ ଦତ୍ତାତ୍ରେୟ ଚବିଶ ଗୁରୁ ଗ୍ରହଣ କରିଥିଲେ। ଅନ୍ତର୍ଶୁଦ୍ଧ ହେଲେ ଆପଣ ସବୁ ଜିନିଷରୁ ଶିକ୍ଷା ଲାଭ କରିପାରିବେ, ସବୁଠୁ ଆପଣ ଦେଖନ୍ତୁ ଅନୁଭବ କରନ୍ତୁ, ଯେତିକି ଆମର ତ କ'ଣ 100% ଶୁଦ୍ଧ ହେଇନି, କିନ୍ତୁ ଯେତିକି ପରିମାଣରେ ଆମର ଶୁଦ୍ଧତା ଆସିବ, ଯେତିକି ପରିମାଣରେ ହରିଭଜନ ଠିକ୍ ହେବ, ଯେତିକି ପରିମାଣରେ ନିରପରାଧ ଭଜନ ହେବ, ସେତିକି ପରିମାଣରେ ଆମେ ସବୁ ବସ୍ତୁରୁ କିଛି କିଛି ଶିକ୍ଷା ଲାଭ କରିବା। ସେଇଟା ତ ଶିକ୍ଷା ଦେଇଛନ୍ତି ଆଉ ଦତ୍ତାତ୍ରେୟ, ଚବିଶ ଗୁରୁ ଗ୍ରହଣ କରି ସେ ଶିକ୍ଷା ଦେଲେ ଆମକୁ, ଏଇଟା ଶିକ୍ଷା ଲାଭ କରାଯାଇପାରେ। ତ ଆମେ ଏଇ ପଏଣ୍ଟ ଶୁଣିଥିଲେ, ତେଣୁ ଆଚାର୍ଯ୍ୟମାନଙ୍କର ଭାବଟା ହେଉଛି ଏଇଟା, ତ ତୃଣାଦପି ଭାବକୁ ଆଣିବା ପାଇଁ ଆମେ ଯେଉଁ ସମ୍ବୋଧନ କରୁଛେ ପ୍ରଭୁ ପ୍ରଭୁ ଏଇଥିପାଇଁ। ଆଚ୍ଛା, କୃଷ୍ଣଦାସ କବିରାଜ ଗୋସ୍ୱାଇଙ୍କର ଭାବ ଦେଖନ୍ତୁ କେମିତି, ତୃଣାଦପି ଭାବ ସିଏ କ'ଣ କହିଲେ, ଜଗାଇ ମାଧାଇ ହୈତେ ମୁଇ ସେ ପାପିଷ୍ଠ, ଜଗାଇ ମାଧାଇ ହୈତେ ମୁଇ ସେ ପାପିଷ୍ଠ, ପୁରିଷେର କୀଟ ହୈତେ ମୁଇ ସେ ଲଘିଷ୍ଠ, ପୁରିଷେର ମୋର ନାମ ଶୁନେ ଯେଇ ତାର ପୁଣ୍ୟ କ୍ଷୟ, ମୋର ନାମ ଶୁନେ ଯେଇ ତାର ପୁଣ୍ୟ କ୍ଷୟ, ମୋର ନାମ ଲୟ ଯେଇ ତାର ପାପ ହୟ, ମୋର ନାମ ଲୟ ଯେଇ ତାର ପାପ ହୟ। କହୁଛନ୍ତି କିଏ, ଯିଏ କହୁଛନ୍ତି ସେ ସାଧାରଣ ବ୍ୟକ୍ତି ନୁହଁ, ସବୁ ବୈଶ୍ୟମାନଙ୍କର ଅନୁରୋଧକୁ ରକ୍ଷା କରି ସେ ଚୈତନ୍ୟ ଚରିତାମୃତ ରଚନା କରିଛନ୍ତି। ପୁଣି ଭଗବାନଙ୍କର କୃପାରୁ ଭଗବାନ ପଣ୍ଡିତ କହିଛନ୍ତି, କିଏ କହିଥିଲେ କିଏ କହିଥିଲେ, ଗୋବିନ୍ଦ। ଗୋବିନ୍ଦଙ୍କ କୃପାରୁ ସିଏ ଲେଖିଲେ ନା, ଗୋବିନ୍ଦଙ୍କ କୃପା ପାଇଛନ୍ତି ସେଥିପାଇଁ ସେ କଥା କହୁଛନ୍ତି। ଆମେ ତ କୃପା ପାଇନେ ନା, ସେଥିପାଇଁ ଆମେ ଭାବୁଛୁ ଆମେ ବଡ଼, ଆମେ ହିଁ ବଡ଼, ଆମଠୁ ସମସ୍ତେ ଛୋଟ, ଆମେ କୃପା ପାଇନେ ସେଥିପାଇଁ ଭାବଟା ଆମର ଆସିବ। କିନ୍ତୁ କୃପା ପାଇଯାଏ ତାର ଏଇ ଭାବ ଆସେ। ସେ କହୁଛନ୍ତି ଜଗାଇ ମାଧାଇ ହୋଇତେ ମୁଇଁ ସେ ପାପିଷ୍ଠ। ଜଗାଇ ମାଧାଇ, ଜଗାଇ ମାଧାଇ ପାପ ସମସ୍ତେ ଜାଣନ୍ତି ଆଉ ତାକୁ ବର୍ଣ୍ଣନା କରିବା ଆବଶ୍ୟକ ନାହିଁ। ସେଥିପାଇଁ ଯମରାଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ, ଯମରାଜ ତ ମୂର୍ଛିତ ହୋଇ ପଡ଼ିଗଲେ, ଆମେ ସେଟା ଆଲୋଚନା କରିଥିଲେ ନା ମଝିରେ, ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ ଜଗାଇ ମାଧାଇ ଏଇଭଳି ପାପିଷ୍ଟ କିନ୍ତୁ ଆଜି ପ୍ରେମ ପାଇଗଲେ। ତ ତାଙ୍କର ପାପଟାକୁ ବିଚାର କରି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ତ ଏଇଠି କୃଷ୍ଣଦାସ କବିରାଜ ଗୋସ୍ୱାମୀ ନିଜେ କହୁଛନ୍ତି, ଦେଖନ୍ତୁ ଆଚାର୍ଯ୍ୟମାନଙ୍କର ଭାବ କିଭଳି, ଏଇ ତୃଣାଦପୀ ଭାବ। ଜଗାଇ ମାଧାଇ ହୋଇତେ ମୁଇଁ ସେ ପାପିଷ୍ଠ, ଜଗାଇ ମାଧାଇ ଠାରୁ ମୁଁ ହେଉଛି ପାପିଷ୍ଠ। ପୁରୀଶର କୀଟ ହୋଇତେ ମୁଇଁ ସେ ଲଗିଷ୍ଠ, ବିଷ୍ଠାର କୃମି ଠାରୁ ମୁଁ ଆହୁରି ଛୋଟ। ବିଷ୍ଠାର କୃମି ଠାରୁ ଆହୁରି ଛୋଟ ବୋଲି ବିଚାର କରୁଛନ୍ତି। ଆଚ୍ଛା ଆମେ କେବେ ବି ନିଜେ ଏଇଟା ବିଚାର କରିଛେ ନା, ପଢ଼ିଦେଉଛେ ଆମେ, କହିଦେଉଛେ ଠିକ୍ ଅଛି କହିଦେଉଛେ, କିନ୍ତୁ ଆମେ ସେ ଭାବକୁ କେବେ ନିଜ ଭିତରକୁ ଆଣିଛେ କି? ଆଚାର୍ଯ୍ୟଙ୍କର ଭାବଟା ଦେଖନ୍ତୁ କ'ଣ, ଆମେ ସେ ଭାବରେ ଗୋଟେ ଦିନ, ଗୋଟେ ମୁହୂର୍ତ୍ତ, ଗୋଟେ ଘଣ୍ଟା ରହିଛେ, ଗୋଟେ ମୁହୂର୍ତ୍ତ ରହିଛେ, ରହିନେ ଆମେ କ'ଣ ଆଉ କୃପା ପାଇବା, କ'ଣ ଆମର ତୃଣାନ୍ତ ଭାବ ଅଛି, କ'ଣ ଭଗବାନ ଆମେ ଭଗବାନଙ୍କୁ ଉପଲବ୍ଧି କରିବା ବିଚାର କରନ୍ତୁ ନିଜେ, ଆମ ସ୍ଥିତି ହେଉଛି ଏହା। ପୁଣି କହୁଛନ୍ତି ମୋର ନାମ ଶୁଣେ ଯେ ତାର ପୁଣ୍ୟ ହୟ, ଏ ପୁଣ୍ୟ କ୍ଷୟ, ମୋ ନାମକୁ ଯିଏ ଶୁଣିବ ତା ପୁଣ୍ୟ କ୍ଷୟ ହେବ। ନାମକୁ ଶୁଣିଲେ ପୁଣ୍ୟ କ୍ଷୟ ହେବ, କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି। ମୋର ନାମ ଲୟ ଯେ ତାର ପାପ ହୟ, ମୋର ନାମ ଯିଏ ନେବ ତାର ପାପ ହେବ। କିନ୍ତୁ ଭଗବାନଙ୍କ ନାମଟା ତୁମ ନାମ, କୃଷ୍ଣ, କୃଷ୍ଣ ନାମ ଅଛି କି ନାହିଁ, କୃଷ୍ଣଦାସ କବିରାଜ କୃଷ୍ଣ ନାମ ରହିଲେ, କିନ୍ତୁ କହୁଛନ୍ତି ମୋ ନାମ ନେଲେ ପାପ ହେବ, ପୁଣ୍ୟ କ୍ଷୟ ହେବ। କାହିଁକି ଦେଖନ୍ତୁ କେତେ ଦୈନ୍ୟ। ଆଚ୍ଛା ସିଏ କ'ଣ ଜାଣିନାହାନ୍ତି କୃଷ୍ଣ ନାମରେ ପାପ କ୍ଷୟ ହୁଏ, କିନ୍ତୁ ସେ କହୁଛନ୍ତି ମୋ ନାମ ନେଲା ମାନେ ପାପ ହେବ। ଆଚ୍ଛା ଯେମାନଙ୍କର ଭାବ ହେଉଛି ଏଇଭଳି, ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତାୟ, ଜୟ ଶ୍ରୀ ଶ୍ରୀ କୃଷ୍ଣ ରାମ କି। ତେଣୁ ଆଚାର୍ଯ୍ୟମାନେ ଏଇଭଳି ବିଚାର କରନ୍ତି, ନିଜକୁ ବିଚାର କରୁଛନ୍ତି ମୁଁ ବିଷ୍ଠାର କୃମି ଠାରୁ ମଧ୍ୟ ନ୍ୟୁନ ହୀନ। ଆଚ୍ଛା ଏଇଟା ତାଙ୍କର ଦୈନ୍ୟ ଭାବ। ଆମେ ପ୍ରଶ୍ନ ଆସିବ ଆମେ କ'ଣ ଏଭଳି ଦୈନ୍ୟ ଭାବ ପ୍ରକାଶ କରୁନୁ କି? ଆମେ ମଧ୍ୟ ପ୍ରକାଶ କରୁଛୁ ନା, ବ୍ୟାସାସନରେ ବସିଲାନି ଭାବ ଆସିଯିବ, ମାଇକ୍ରେ କୁହାହେଉଛି ନା, ବ୍ୟାସାସନରେ ବସି ମାଇକ୍ରେ କହିଲେ ଭାବ ଆସିଯିବ ସ୍ୱାଭାବିକ, ଏଇଠି ଓହ୍ଲେଇଲା ପରେ ଆସିବନି। ଆମ ସମସ୍ତଙ୍କ କଥା ମୁଁ କହୁଛି, ଆପଣମାନେ ତ ହେଇପାରନ୍ତି କିନ୍ତୁ ମୋର ଭାବ ମୁଁ କହୁଛି, ଏଇଠି ମାଇକ୍ରେ କହିଲେ ହେଇଯିବ, ଦୈନ୍ୟ ଭାବ ଆସିଯିବ, କିନ୍ତୁ ସ୍ୱାଭାବିକ ଜୀବନରେ ଏଇଟା କେତେ ଦୂର ପ୍ରତିଫଳିତ ହେଇଛି ଏଇଟା ଦେଖିବାକୁ ପଡ଼ିବ। ତ ତାଙ୍କର ଏଇଟା ଯେଉଁ ଦୈନ୍ୟ, ଆମର ଦୈନ୍ୟ ଆସୁଛି ବେଳେ ଆମେ କହୁନେ, ଆମେ ସମସ୍ତଙ୍କୁ କହୁଛେ ନା କୃପା କର କୃପା କର କୃପା କର କୃପା କର, ଯିଏ ଯାହାକୁ ଯେଉଁଟା ଦେଖିଲା କୃପା କର କୃପା କର, ଆମେ କହୁଛେ ନା କୃପା କର, କହୁନାହାନ୍ତି ସମସ୍ତେ କହୁଛନ୍ତି କୃପା କର, ମୋତେ ଟିକେ କୃପା କର କୃପା କର, ଯିଏ କୃପା କର କହିବ ତା ପାଇଁ ସୁନ୍ଦର ଶିକ୍ଷା ଅଛି। ସନ୍ତୋଷ ମାଧବ କୃପା ଚାହୁଁଛ ନା ନାହିଁ, କୃପା କର ଚାହୁଁଛ ନା ନାହିଁ, କୃପା କୃପା ଚାହୁଁଛ ନା ନାହିଁ, ସମସ୍ତେ ଆମେ ଚାହୁଁଛେ କି ନାହିଁ, ଚାହୁଁଛେ, କାହାକୁ କହିପାରିବା କୃପା କର ବୋଲି କହିପାରିବ, କୃପା କର ଆମେ ଯେଉଁ କହୁଛେ ଭକ୍ତମାନେ ପ୍ରତି ଭକ୍ତକୁ କହୁଛେ କୃପା କର, କହିପାରିବା? ଠିକ୍ ଅଛି ମୁଁ ଏଇଟା କହିବିନି, ଏଇଟା ସସ୍ପେନ୍ସ ରହିଲା, ମୋତେ ଯଦି କିଏ କହିବୁ କୃପା କରିବା ପାଇଁ, ଯିଏ କହିବୁ ତାକୁ କହିବି, ତାର ଉତ୍ତରଟା ତାକୁ କହିବି। ଆମେ ସମସ୍ତେ କହୁଛନ୍ତି ନା କୃପା କର କୃପା କର, ପ୍ରଭୁଜୀ ମୋତେ କୃପା କର, ନାଇଁ ଯିଏ ମୋତେ ପ୍ରଶ୍ନ ପଚାରେ ମୁଁ ତାକୁ କହିବି ନା, ସମସ୍ତଙ୍କୁ କାହିଁ କହିବି। ସମସ୍ତଙ୍କ ପାଇଁ ପଚାରୁଛ, କୃପା କର କୃପା କର, ଠିକ ଅଛି। ଯଦି କୃପା କର କୁହାଯାଉଛି, ଯଦି ପଚାରୁଛନ୍ତି ଜଣେ, ଯଦି କହିବ ମୋତେ କୃପା କର, ତାହେଲେ ଠିକ ଅଛି। ସବୁ ବୈଷ୍ଣଙ୍କର ଚରଣ ପାଖରେ ଯାଇକି ନିବେଦନ କର ମୋତେ କୃପା କର, କହିଲେ ହେବନି। ସେ କୃପା କର ଅର୍ଥ କ'ଣ? ସେ ବୈଷ୍ଣବ ଯାହା ଆଦେଶ ଦେବେ ସେଇଟା କରିବ। ଯିଏ କହେ ମୋତେ ଯଦି ମୁଁ ବି ଯଦି ଯାଇ କାହାକୁ କହିବି କୃପା କର, ତାହେଲେ ସେ ମୋତେ ଯାହା କହିବେ ସେଇଟା କରିବାକୁ ପଡ଼ିବ ନା? ନହେଲେ କୃପା କେମିତି ଆସିବ? ତେଣୁ ଆମେ ଯେଉଁ କହୁଛେ କୃପା କର, କୃପା ଠିକ ଅଛି, କୃପା ନବ ତ କର, ଏଇଟା କର, ତାପରେ କୃପା ଦିଆ ହବ। ଏ କଥା କହିଥିଲେ, ମୁଁ ତ ଶୁଣିନି। ତେଣୁ କୃପା ତେଣୁ ଆମେ ଯେଉଁ କହୁଛେ କୃପା କରନ୍ତୁ କୃପା କରନ୍ତୁ ବୈଷ୍ଣବ, ଏଇଟା ପ୍ରକୃତ ଏଇଟା ହେଉଛି ଆମର ସିଦ୍ଧାନ୍ତ, ଏଇଟା ହେଉଛି ବିଧି। ସେଥିପାଇଁ ଆମେ ପ୍ରଭୁ ବୋଲି ସମ୍ବୋଧନ କରୁଛେ ନା, ଆପଣ ହେଲେ ପ୍ରଭୁ, ପ୍ରଭୁ ବୋଲି ସମ୍ବୋଧନଟା ହେଉଛି ଏଇଥିପାଇଁ। ମୋ ପ୍ରତି କ'ଣ ଆଦେଶ ଅଛି ଆପଣଙ୍କର କୁହନ୍ତୁ, ତାହେଲେ କୃପାଟା ପାଇବେ। ତାହେଲେ କୁହନ୍ତୁ, ସମସ୍ତେ ଯଦି ସମସ୍ତଙ୍କର ସେବା କରିବା ପାଇଁ ଚାହିଁବେ, ପ୍ରକୃତରେ ଆଉ ସେବା ମିଳିବନି କାହାକୁ। ମୁଁ ଚାହିଁ ଆପଣ ସେବା କରିବେ, ଆପଣ ଚାହିଁ ମୋ ସେବା କରିବା ପାଇଁ, ପରିସ୍ଥିତି ଏମିତି ହେବ, ମୁଁ ମୋ ସେବା ଦେବା ପାଇଁ ଚାହିଁବିନି, ଆପଣ ମୋତେ ସେବା ଦେବା ପାଇଁ ଚାହିଁବିନି, ସରିଲା। ଯାହା ସେବା ଦେଉଛି କଲେ ଆଉ କ'ଣ ଅଛି? ତ ସେଇଟା କ'ଣ ହେବ? ତାହେଲେ ପ୍ରଶ୍ନ, କେହି କାହାକୁ କୃପା କରିପାରିବେନି ନା? ନା, ସେ ଭାବନାରେ ଯଦି ଆମେ ରହିବା, କୃପାଟା ପ୍ରକୃତରେ ସିଆଡ଼ୁ ଆସିବ, ଭଗବାନଙ୍କଠୁ ଆସିବ, ଆଶ୍ରୟଜୀବନଠୁ ଆସିବ। ଆମେ ନିଜେ ନିଜେ ସମସ୍ତେ ଭାବୁଛେ ନା, ମୋର ସେବାରେ ସମସ୍ତେ ଲାଗନ୍ତୁ, ଆମେ ନିଜେ ପ୍ରଭୁ ବୋଲି ବିଚାର କରୁଛେ, ଆର୍ ଆମେ ଯାହାକୁ ଆଦେଶ ଦେଉଛେ ସିଏ ବି ପ୍ରଭୁ, ଆମେ ତାକୁ ପ୍ରଭୁ ବୋଲି ସମ୍ବୋଧନ କରୁଛେ। ତେଣୁ ଆମେ ଯେଉଁ କହୁଛେ କୃପା, ଆମେ ଯେଉଁ କହୁଛେ କୃପା, ଏଇଟା କିଭଳି ଭାବ? ଆଚାର୍ଯ୍ୟମାନେ ଯେଉଁ କୁହନ୍ତି, ତାଙ୍କର ଦୈନ୍ୟଟା କିଭଳି, ଆମର ଦୈନ୍ୟଟା କିଭଳି, ଫରକ ଅଛି। ଆମ ଦୈନ୍ୟ କ'ଣ, ତାଙ୍କ ଦୈନ୍ୟ କ'ଣ? କ'ଣ ତିଲକରାମ ପ୍ରଭୁ, ଆମର ଦୈନ୍ୟ ଏବଂ ଆଚାର୍ଯ୍ୟମାନଙ୍କର ଦୈନ୍ୟ ଭିତରେ କ'ଣ ଫରକ ଅଛି? ଆମର ଦୈନ୍ୟ ହେଉଛି ସକପଟ ଦୈନ୍ୟ, ଆଚାର୍ଯ୍ୟମାନଙ୍କ ଦୈନ୍ୟ ହେଉଛି ଅକପଟ ଦୈନ୍ୟ ବା ନିଷ୍କପଟ ଦୈନ୍ୟ। ସେମାନଙ୍କର ଦୈନ୍ୟ ଭାବଟା ସ୍ୱାଭାବିକ, ଆମର ଦୈନ୍ୟ ଭାବଟା ସ୍ୱାଭାବିକ ନୁହଁ। ଆଗରେ କହିବା କୃପା କର, ପଛରେ ଯାଇ ଆମକୁ କରୁଛି, ସେଇଆ କରୁଛି, ସେଇଆ କରୁଛି, ଆଗରେ କହିବା କୃପା କର, ପଛରେ ଯାଇକି ତାଙ୍କର ଦୋଷ ଗୁଣ ଦୋଷ କୀର୍ତ୍ତନ କରିବା, ଏହା କୃପା, ଏଭଳି କୃପା ଭିକ୍ଷା କରାଯାଏ। ତେଣୁ ଆମର ଯେଉଁ କୃପା ଭିକ୍ଷା, ଆମେ ଯେଉଁ କହୁଛେ କୃପା କରନ୍ତୁ, ଏଇଟା ହେଉଛି ସକପଟ। ବା ଆମର କୃପାଟା କ'ଣ? ଆମର ଯେଉଁ ଦୈନ୍ୟ ଭାବ, ଦୈନ୍ୟ ଭାବରେ ଆମେ ଆଲୋଚନା କରୁଛେ, ତୃଣାଦୈ ଭାବ, ଏଇ ଯେଉଁ ତୃଣାଦୈ ଭାବ, ଏଇଟା ହେଉଛି ଆମର ସକପଟ, କପଟତା ସହିତ। ଏଇଥିରେ ଭକ୍ତି ମହାରାଣୀ ପ୍ରସନ୍ନ ହେବେନି। ଆମେ ସିଦ୍ଧାନ୍ତ ପାଇଁ ଶୁଣୁଛେ, ଆମେ ଶୁଣୁଛେ ନିଜର ଶୁଦ୍ଧିକରଣ ପାଇଁ, କିନ୍ତୁ ଏଇଥିରେ ଭକ୍ତି ମହାରାଣୀ ପ୍ରସନ୍ନ ହେବେନି। ଏମିତି ଗୋଟେ ଏମିତି ସ୍ଥିତି ଆସିବ, ଭକ୍ତି ମହାରାଣୀ ଆମକୁ ଚାହିଁବେନି, ସେ ହେଉଛି ନା? ସେଇଥିପାଇଁ ଦେଖୁନାହାନ୍ତି, ଏତେ ବର୍ଷ ଭକ୍ତି ମାର୍ଗକୁ ଆସିଲା ପରେ ମଧ୍ୟ ତୃଣାଦୈ ଭାବ ଆସୁନି। ଏତେ ବର୍ଷ ଭକ୍ତି ମାର୍ଗ ରହିଲା ପରେ ବି, ଏତେ ବର୍ଷ ଗୁରୁ ଗ୍ରହଣ କଲା ପରେ ବି, ଏତେ ବର୍ଷ ନାମ କଲା ପରେ ବି, ଦୀକ୍ଷା ନେଇସାରିଲା ପରେ ମଧ୍ୟ ତୃଣାଦୈ ଭାବ କାହିଁ ଆସୁନି କାହିଁ? ଗୁରୁଦେବଙ୍କୁ ଆମର ବହୁତ ଭକ୍ତ ପଚାରିଛନ୍ତି, ନା କହିବିନି, ବହୁତ ଭକ୍ତ ଯାଇ ପଚାରିଛନ୍ତି ଗୁରୁଦେବଙ୍କୁ, ସେ ଭକ୍ତମାନେ ସବୁ କୁହନ୍ତି ଗୁରୁଦେବ ଆଉ ଭକ୍ତି କାହିଁକି ବଢ଼ୁନି, ଭକ୍ତି କାହିଁକି ହଉନି? ଗୁରୁଦେବ କହିଛନ୍ତି, ଆରେ ଭକ୍ତି ହଉନି, ଭକ୍ତି ମାର୍ଗକୁ ଆସିଛ ମାନେ ଭକ୍ତି ହବା କଥା, ଭକ୍ତି ତ ବଢ଼ିବା କଥା। ଏତେ ଦିନ ଆମେ ଭକ୍ତି ମାର୍ଗକୁ ଆସିଲେ ତ ଭକ୍ତି ବଢ଼ିବା କଥା, ହଉନି କାହିଁକି? ତାମାନେ ଭକ୍ତିର ଦୋଷ, ଭକ୍ତି ମହାରାଣୀଙ୍କର ଦୋଷ, ନା ମନ୍ତ୍ରର ଦୋଷ, ନା ମନ୍ତ୍ର ପ୍ରଦାତାଙ୍କର ଦୋଷ, ନା ମନ୍ତ୍ର ଆନୟନକାରୀଙ୍କ ଦୋଷ, କାହା ଦୋଷ? ଆମ ଦୋଷ, ଆମେ ନିଜକୁ ସେଭଳି ସଜାଡ଼ିନେ। ସେଥିପାଇଁ ଭକ୍ତି ମହାରାଣୀ ଆମ ଉପରେ ପ୍ରସନ୍ନ ନାହାନ୍ତି। ଭକ୍ତି ମହାରାଣୀ ଆମ ଉପରେ ସନ୍ତୁଷ୍ଟ ହେଲେ ଭକ୍ତିରେ ଆମେ ଅଗ୍ରଗତି କରିବା। ଭକ୍ତି ମହାରାଣୀ କାହିଁକି ସନ୍ତୁଷ୍ଟ ହେଉନାହାନ୍ତି? ଆମର ଛୋଟ ଛୋଟ ଆଚରଣ ଯୋଗୁଁ ସେ ଅସନ୍ତୁଷ୍ଟ ହୋଇଯାଉଛନ୍ତି। ଛୋଟ ଛୋଟ ଆଚରଣଟା କାହିଁକି ତ୍ରୁଟିପୂର୍ଣ୍ଣ ହୋଇଯାଉଛି? ତ୍ରୁଟିପୂର୍ଣ୍ଣ ହୋଇଯାଉଛି ଏଇଥିପାଇଁ, ଯେହେତୁ ଏ ଭାବରୁ ଆମେ ଦୂରେଇ ଯାଉଛି। ତୃଣାଦବୀ ଭାବରୁ ଯେହେତୁ ଦୂରେଇ ଯାଉଛେ, ତେଣୁ ଛୋଟ ଛୋଟ ସବୁ ଭୁଲ ହେଉଛି। ସେ ଭୁଲ ହେଲା ନା ଭକ୍ତି ମହାରାଜ ଅପ୍ରସନ୍ନ ହେଇଗଲେ, ସେଥିପାଇଁ ଆମେ ଭକ୍ତିର ଅଗ୍ରଗତି କରିପାରୁନେ, ରହିଛି ଆସ୍ୱାଦନ ବି ହେଉନି କିଛି। ଏତେ ବର୍ଷ ମଠବାସ କଲା ପରେ ମଧ୍ୟ ଭକ୍ତିର କିଛି ଆସ୍ୱାଦନ ନାହିଁ, ନାମ କଲେ ଆନନ୍ଦ ନାହିଁ, ସେବା କଲେ ଆନନ୍ଦ ନାହିଁ, ଭଗବାନ ଦର୍ଶନ କଲେ ଆନନ୍ଦ ନାହିଁ, ଆନନ୍ଦ ପାଉନି, କାହିଁ ପାଉନି? ଏଇଥିପାଇଁ ଭକ୍ତି ମହାରାଣୀ ଆମ ଉପରେ ପ୍ରସନ୍ନ ନାହାନ୍ତି, ଭଗବାନ ପ୍ରସନ୍ନ ନାହାନ୍ତି, ସାଧୁ ପ୍ରସନ୍ନ ନାହାନ୍ତି। ଆଚ୍ଛା ଠିକ୍ ଅଛି, ଏଇ ସିଦ୍ଧାନ୍ତ ଶୁଣିବା। ତାହେଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପୁରୀଷର କୀଟ ହୋଇ ତା ଆମିଷ ଲଘିଷ୍ଠଟା କାହିଁ କହିଲେ, ପୁରୀଷର କୀଟ କାହିଁ କହିଲେ, ବିଷ୍ଠାର କୃମି କାହିଁ କହିଛନ୍ତି? ଅଲଗା କୌଣସି ଜୀବ କଥା କହିପାରିଥାନ୍ତେ, ବିଷ୍ଠାର କୃମି କାହିଁ କହିଛନ୍ତି ବିଚାର କରିବା ଉଚିତ। ଅର୍ଥାତ୍ ସିଏ କହୁଛନ୍ତି ତା ଦୁଇଟା କାରଣ ଅଛି, ବହୁତ ସୁନ୍ଦର ସିଦ୍ଧାନ୍ତ। ମନୁଷ୍ୟ ବ୍ୟତୀତ ଅଲଗା ସବୁ ଜୀବମାନେ ନିଜ ନିଜର ସ୍ୱକର୍ମଟାକୁ ଭୋଗିଥାନ୍ତି, ସ୍ୱକର୍ମ ଫଳଟାକୁ ଭୋଗିଥାନ୍ତି, କାହିଁକି ସେ ବିଷ୍ଠାର କୃମି ସହିତ ନିଜକୁ ତୁଳନା କରୁଛନ୍ତି ବା ତାଠୁ ହୀନ ବୋଲି ବିଚାର କରୁଛନ୍ତି? ଅଲଗା ଜୀବମାନେ ମଣିଷ ବ୍ୟତୀତ ଅଲଗା ଜୀବମାନେ ନିଜ ନିଜର କର୍ମଫଳକୁ ଭୋଗିଥାନ୍ତି, କାହିଁକି ନା ସେମାନଙ୍କର ବିଚାର ବୁଦ୍ଧି ନାହିଁ, ନୂତନ କର୍ମ କରିପାରନ୍ତି ନା, ତେଣୁ ଯାହା ସବୁ କର୍ମ କରିଛନ୍ତି ତାକୁ କେବଳ ଭୋଗି ଚାଲିବେ। କିନ୍ତୁ ମଣିଷ କ'ଣ କରିବ, ନୂତନ କର୍ମ ମାନେ ଭକ୍ତି କର୍ମ, ସେମାନେ ଭକ୍ତି କରିପାରନ୍ତି ନା। ତେଣୁ ଶ୍ରୀକୃଷ୍ଣ ଭଜନ କରିବା ବିଲକୁଲ ଅସମ୍ଭବ ସେମାନଙ୍କ ପକ୍ଷରେ, ଭଗବାନଙ୍କର ଭକ୍ତି କରିବା, ଭଗବାନଙ୍କ ଭଜନ କରିବା, ଭଗବାନଙ୍କ ସେବା କରିବା ସେମାନଙ୍କ ପାଖରେ ବିଲକୁଲ ଅସମ୍ଭବ। କିନ୍ତୁ ମନୁଷ୍ୟ, ମନୁଷ୍ୟର ଚେତନା ଅଛି, ବିଚାର ଅଛି, ଅଲଗା ଜୀବମାନେ ଭଜନ କରିପାରିବେ ନାହିଁ, ଭକ୍ତି କରିପାରିବେ ନାହିଁ। ଯେଉଁମାନେ ଭକ୍ତି କରିଛନ୍ତି ସବୁ କ୍ୱଚିତ୍, ଯେମିତି ହନୁମାନ ଅଲଗା ସ୍ୱରରେ ଥାଇ ଭକ୍ତି କରିଛନ୍ତି, ଜାମ୍ବମାନ ଆମର ଗରୁଡ଼ କାକଭୂଷଣ୍ଡି ଏ ଅଲଗା ସ୍ୱରରେ ଯେଉଁ ଭକ୍ତି କରିଛନ୍ତି କ୍ୱଚିତ୍, ସମସ୍ତଙ୍କ ପାଇଁ ଏଇଟା ସମ୍ଭବ ନୁହଁ। ଅଲଗା ଜୀବମାନେ ବୁଝିପାରନ୍ତିନି ଯେ ଶ୍ରୀକୃଷ୍ଣ ହେଉଛନ୍ତି ଭଜନୀୟ ବସ୍ତୁ, ଶ୍ରୀକୃଷ୍ଣ ହେଉଛନ୍ତି ଭଜନୀୟ, ତାଙ୍କର ଭଜନ କରିବା ଉଚିତ, ଏଇଟା ସେମାନଙ୍କର ବିଚାର ନାହିଁ, ସେମାନେ ଏଇଟା ବୁଝିପାରନ୍ତି ନା। ଯଦି ବୁଝିପାରୁଥାନ୍ତେ ତାହେଲେ ଠାକୁରଙ୍କ ଘରେ ମାଙ୍କଡ଼ସା ନା, ମାଙ୍କଡ଼ସା ଅଳନ୍ଧୁ କରନ୍ତା ନା, ଯଦି ବୁଝିପାରନ୍ତା ସେ ଅଳନ୍ଧୁ କରନ୍ତା ନା, ସେଠି ଭଗବାନ ଏଠି ଅଛନ୍ତି ସେ ବିଚାର, ତାର ବିଚାର ନାହିଁ, ବୁଦ୍ଧି ନାହିଁ। ମୁଁ ଉଦାହରଣ ଦେଉଛି ବୁଝିବା ପାଇଁ, କୀଟ ଯାଇକି କ'ଣ କାଟି ଦେଉଛନ୍ତି ଠାକୁରଙ୍କ ଡ୍ରେସ୍, କୀଟ ଠାକୁରଙ୍କ ଡ୍ରେସ୍ କାଟି ଦେଉଛି, ଗ୍ରନ୍ଥ କାଟି ଦେଉଛି, ସେ କ'ଣ ଜାଣିଛି ନା ଏଇଟା ଭଗବାନଙ୍କର ବସ୍ତୁ ବୋଲି? ତାର ଜ୍ଞାନ ନାହିଁ, ବୁଝି ନାହିଁ, ତେଣୁ ସେମାନେ ବୁଝିପାରନ୍ତି ନା। ନିଜର ବିଚାର ଦ୍ୱାରା, ନିଜର ବୁଦ୍ଧି ଦ୍ୱାରା ସେମାନେ ବୁଝିପାରିବେନି, ସେମାନେ ଶାସ୍ତ୍ର ଅନୁଶୀଳନ କରିକି ବୁଝିବାର କ୍ଷମତା ନାହିଁ, ଏବଂ ସେମାନେ ସତ୍ସଙ୍ଗ କରି ମଧ୍ୟ ବୁଝିବାର କୌଣସି ଅବକାଶ ନାହିଁ ଅଲଗା ଜୀବମାନେ। କିନ୍ତୁ ମନୁଷ୍ୟ ପାଖରେ ଏଗୁଡ଼ାକ ସମ୍ଭବ, ତେଣୁ ଶାସ୍ତ୍ର ଅନୁଶୀଳନ କରି ସେମାନେ ବୁଝିପାରିବେନି, ବିଚାର ବୁଦ୍ଧି ଦ୍ୱାରା ବୁଝିପାରିବେନି, ସାଧୁସଙ୍ଗ କରି ସେମାନେ ବୁଝିପାରିବେନି, ଅଲଗା ଜୀବମାନେ ବୁଝିପାରିବେନି, ତେଣୁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଭଜନ କରିବାର କୌଣସି ଅବକାଶ ହିଁ ନାହିଁ। କିନ୍ତୁ ମନୁଷ୍ୟ ଜନ୍ମ ଯିଏ ପାଇଛି, ମନୁଷ୍ୟଶ୍ୱର କ'ଣ, ମନୁଷ୍ୟଶ୍ୱର ହେଉଛି ଭଜନ ଉପଯୋଗୀ ଦେହ, ମନୁଷ୍ୟ ଶରୀରରେ ଭଜନ କରାଯାଇପାରେ, ମନୁଷ୍ୟ ଶରୀରରେ ଭଜନ କେମିତି କରିବ ସେଇଟା ବୁଝିବା ପାଇଁ ସାଧୁସଙ୍ଗର ସୁଯୋଗଟା ଅଛି, ମନୁଷ୍ୟଶ୍ୱରରେ ଭଜନ କରିବା ପାଇଁ ବୁଝିବା ପାଇଁ ଶାସ୍ତ୍ର ରହିଛନ୍ତି। ଏତେ ସବୁ ରହି ମଧ୍ୟ ଯଦି ଜଣେ ନ କରିପାରୁଛି, ଏଇଭଳି ସୁଯୋଗ ଯଦି ଥାଏ, କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ଭାବଟା ହେଉଛି ଏହା, କାହିଁକି ନିଜକୁ ବିଷ୍ଠାର କୃମି ଠାରୁ ନିଜକୁ ହୀନ ବିଚାର କରୁଥିଲେ, ଏଇଥିପାଇଁ ଏଇଭଳି ସୁଯୋଗ ଥାଇକି ମନୁଷ୍ୟ ଭଳି ଶରୀର, ଉପଯୁକ୍ତ ଶରୀର, ଏହି ଶରୀର ପାଇକି ଶ୍ରୀକୃଷ୍ଣଙ୍କ ଭଜନ କରୁନି, ଏବଂ ନିଜର କ'ଣ କୁହାଯିବ, ଅଣୁସ୍ୱତନ୍ତ୍ରତାର ଅପବ୍ୟବହାର କରିକି ନିଜର ଇନ୍ଦ୍ରତୃପ୍ତି କାର୍ଯ୍ୟରେ ଲାଗିଛି, ସବୁ ସମୟରେ ଇନ୍ଦ୍ରତୃପ୍ତିରେ ମଜିକି ରହିଛି, ଏବଂ ଭଗବତ ବହିର୍ମୁଖ ବଶତଃ ସବୁ ସମୟରେ କେବଳ ସ୍ୱ କର୍ମରେ ନିଜେ ଲାଗି ରହିଛି, ଏଇ ଭାବଟା ହେଉଛି କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ। ପ୍ରକୃତରେ ସେ ସେୟା ନୁହଁ, କିନ୍ତୁ ତୃଣାଦବୀ ଭାବଟା କିଭଳି ଦେଖନ୍ତୁ, ଅର୍ଥାତ୍ ମନୁଷ୍ୟ ହେଇକି ମୁଁ ଭଜନ କରିପାରୁନାହିଁ ଏଇ ଭାବରେ ସେଇଟା କହିଛନ୍ତି, ସେହି କାରଣରୁ ସିଏ କ'ଣ ବିଷ୍ଠାର କୃମି ଅପେକ୍ଷା ନିଜକୁ ହୀନ ବୋଲି ବିଚାର କରୁଛନ୍ତି। କାରଣ କୃମି ଏଇଭଳି, ସିଏ କ'ଣ ଭଜନ ଉପଯୋଗୀ ଦେହ ପାଇନି କି ବୁଦ୍ଧି ପାଇନି, କିନ୍ତୁ ମୁଁ ମନୁଷ୍ୟ ସ୍ୱର ପାଇଛି, ଭଜନ ଉପଯୋଗୀ ଦେହ ପାଇଛି, ବୁଦ୍ଧି ପାଇଛି, ସାଧୁସଙ୍ଗର ସୁଯୋଗ ଅଛି, ତଥାପି ଭଜନ କରୁନି, ଏଇଥିପାଇଁ ସେ ନିଜକୁ ବିଚାର କରୁଛନ୍ତି ମୋର କ'ଣ ସ୍ଥିତି ହେଉଛି କୃମିର, କ'ଣ କୃମିଠୁ ଆହୁରି ହୀନ। ବିଷ୍ଠାର କୃମିଠାରୁ ହୀନ। ଆଶା ଯେନ୍ତା ଭଜନ ଶିଖି ଲେଖିଛନ୍ତି, ଦେଖନ୍ତୁ କେତେ ସୁନ୍ଦର କଥା। ଏ ମନ ତୋମାରେ ବୋଲିବ କି, ମନ ତୋମାରେ ବୋଲିବ କି, ଏ ମନ ତୋମାରେ ବୋଲିବ କି, ମନ ତୋମାରେ ବୋଲିବ କି, ସଂସାର ବାସନା ଯେ ସମ କେବଳ, ସଂସାର ବାସନା ଯେ ସମ କେବଳ, ଛାଇତେ ଢାଳିଛ ଘି, ଛାଇତେ ଢାଳିଛ ଘି, ମନ ତୋମାରେ ବୋଲିବ କି, ମନ ତୋମାରେ ବୋଲିବ। କେତେ କେତେ ସୁନ୍ଦର ଭଜନ ଦେଖନ୍ତୁ। ମନ ତୁମାରେ ବୋଲିବ କି, ମନ ତୁମକୁ ଆଉ କ'ଣ କହିବି, ହରିଭଜନ କରୁନ, କ'ଣ କରୁଛ? ଏଠି କହୁଛନ୍ତି ସଂସାର ବାସନା ଯେ ଶ୍ରମ କେବଳ, ସଂସାର ବାସନା ହେଉଛି କେବଳ ଶ୍ରମ, ଆଉ ଫଳଟା କ'ଣ ସେ ତୁଳନା ଦେଇ କହୁଛନ୍ତି, ଛାଇତେ ଢାଳିଛ ଘି, ଘିଅ। ଆଉ ଘିଅଟା ସିନା ପିଇଲେ ସିନା ଦେହରେ ଲାଗିବ, କ'ଣ ତିଲରାମରୁ ଘିଅଟା ସିନା ପିଇଲେ ସିନା ଦେହରେ ଲାଗିବ, ଆଉ ଘିଅକୁ ନେଇକି ଛାଇରେ ଢାଳିବ, ନିଜ ଛାଇଟାରେ ଢାଳିବ ଘିଅ, କ'ଣ ଲାଭ କହିଲ? ଘିଅଟାକୁ ନିଜେ ପିଅ, ଏ କହିବା ତାତ୍ପର୍ଯ୍ୟ। ଭଜନ କରିବା ଉଚିତ ନା, ମାନେ ମନୁଷ୍ୟ ଜନ୍ମ ପାଇକି କେବଳ ଅଲଗା କାର୍ଯ୍ୟ ଚାଲିଛି, ସେ କଥା ହିଁ କହୁଛନ୍ତି। ଆଚାର୍ଯ୍ୟ ଜାନ କେତେ ଏଇସବୁ ଦୈନ୍ୟ ଦୈନ୍ୟ ଭାବ, ତୃଣାଦବୀ ଭାବ ହେଉଛି ଏହା, ସଂସାର କାର୍ଯ୍ୟରେ ମୋ ସମୟ ବିତି ଯାଉଛି, ଭଜନ କରିପାରୁନି, ଏଇ ବିଚାର କେତେ ଜଣଙ୍କର ଆସୁଛି କହିଲି, ବହୁତ କଷ୍ଟ। ଆଚ୍ଛା ସେଥିପାଇଁ ତ କୁହାହେଲା ଆମେ ଆପଣ ଏଇ ସିଦ୍ଧାନ୍ତକୁ ପୁରା ଆଗକୁ ପଳେଇ ଯାଆନ୍ତୁ, ସମ୍ପୂର୍ଣ୍ଣ ଏଇ ଯେଉଁ ଶିକ୍ଷାଷ୍ଟକଙ୍କର ଇଣ୍ଟ୍ରୋଡକ୍ସନକୁ, ଇଣ୍ଟ୍ରୋଡକ୍ସନରେ କ'ଣ କୁହାଯାଇଥିଲା, ଏଇଟା ଆସିବ କେମିତି ସାଧୁସଙ୍ଗରେ, ସାଧୁସଙ୍ଗରେ ସଂସାର କଷ୍ଟଟାକୁ ଯେତେବେଳେ ଜଣେ ବୁଝିବ, ଉପଲବ୍ଧି କରିବ, ସେତେବେଳେ ଏ ଭାବଟା ଆସିବ, ନଚେତ ବୁଝିପାରିବନି। ନଚେତ ଏଇଭଳିଆ ଛାଇରେ କେବଳ ଘିଅ ଢଳା ଚାଲିଛି, ଏସବୁ ଛାଇରେ ଘିଅ ଢଳୁଛନ୍ତି ନା ଆଉ। ଭକ୍ତି ଯେଉଁମାନେ କରୁନାହାନ୍ତି, କୃଷ୍ଣ ବହିର୍ମୁଖ ଜୀବର ଅବସ୍ଥା ଯାହା, ସେଇଟା ତୁଳନା ଦିଆଯାଉଛି ଛାଇରେ ଘିଅ ଢାଳିଲା ଭଳି। ସେ ଘିଅର କ'ଣ ମୂଲ୍ୟ ଅଛି କହିଲୁ? ସେ ଛାଇ କ'ଣ ପିଉଛି ନା ଘିଅ, କ'ଣ କଥା ହେବା, ଛାଇରେ ଘିଅ ଢାଳିଲେ କ'ଣ ତା'ର ମୂଲ୍ୟ ଅଛି? କେତେ ସୁନ୍ଦର ଭଜନ, ସମୟ ହେଲାଣି, ଆସନ୍ତାକାଲି ଶୁଣିବା, ଏଇ ଭଜନ ରହିଲା ଆସନ୍ତାକାଲି ଶୁଣିବା। କାହିଁକି ଆମର ଏଇ ପଏଣ୍ଟ ରହିଛନ୍ତି, କୃଷ୍ଣଦାସ କବିରାଜ ଗୋସ୍ୱାମୀ କାହିଁକି ନିଜକୁ କୃମି, ବିଷ୍ଠାର କୃମି ଠାରୁ ନିଜକୁ ହୀନ ବୋଲି କାହିଁକି ବିଚାର କରିଛନ୍ତି, ଦୈନ୍ୟଟା କିଭଳି ଦେଖନ୍ତୁ, ତୃଣାଦବୀ ଭାବଟା କିଭଳି, ଆମକୁ ସେ ଭାବକୁ ଆଣିବା ପାଇଁ ପଡ଼ିବ। ଆମେ ସବୁ ଶୁଣୁଛେ ଏଇଥିପାଇଁ, ଶୁଣିକି କମସେ କମ୍ ନିଜର ସ୍ଥିତି ବିଷୟରେ ଆମେ ସଚେତନ ହୋଇପାରିବା, ଭଗବାନ ପ୍ରାର୍ଥନା କରିବା, ସାଧୁଙ୍କ ପାଖରେ ସମର୍ପିତ ହେବା, ପ୍ରାର୍ଥନା କରିବା, ଶୁଦ୍ଧ ନାମ ଯେତେବେଳେ ହେବ ଏଇ ଭାବଟା ଆସିବ ଭଗବାନ କୃପାରୁ, ସେତେଦିନ ପର୍ଯ୍ୟନ୍ତ ଆମକୁ ଏଇଭଳି କରିବା ପାଇଁ ପଡ଼ିବ। ଯେତେବେଳେ ଶୁଦ୍ଧ ସ୍ଥିତି ଆସିଯିବ, ସେ ସମୟରେ ତୃଣାଦବୀ ଭାବଟା ସ୍ୱାଭାବିକ ହୋଇଯିବ, ସେଇଟା ଅକପଟ ଦୈନ୍ୟ ଭାବ, ଆମର ସକପଟ ଦୈନ୍ୟ ଭାବ ଅଛି। ଠିକ୍ ଅଛି, ବିଶ୍ରାମ ଆସନ୍ତାକାଲି ଶୁଣିବା ତା ବିଷୟରେ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି, ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି, ଶିଲ ପ୍ରଭୁପାଦ ମହାରାଜ କି, ଜୟ ପତିତ ପାବନ ଶିଲ ଗୁରୁଦେବ କି, ସେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି, ସମ୍ବେତ ଗୌର ଭକ୍ତ ବୃନ୍ଦ କି, ହିତାୟ ଗୌର ପ୍ରେମାନନ୍ଦେ ହରି ହରି ଓ ଶିଲ ପ୍ରଭୁପାଦ ଶିଲ ଗୁରୁଦେବ କି। ହଁ ଠିକ୍ ଅଛି, କୁହନ୍ତୁ। ସିଏ ଶୁଣନ୍ତୁ, କିଏ କ'ଣ ଭାବୁଛି ଆମେ ସେଇଟା ବିଚାର କରିବା ଉଚିତ ନାହିଁ। ଆମକୁ ଯଦି ଅନ୍ୟ କିଏ କ'ଣ ଭାବୁଛି ସେଇଟା ତ ଆମ ପାଇଁ ଆହୁରି ଭଲ। ହଁ ମୋର ପ୍ରାରବ୍ଧ ଅଛି, ସିଏ ମୋତେ ଭାବୁଛନ୍ତି ଭଲ, ଅସୁବିଧା କ'ଣ ଅଛି? ହଁ ସିଏ ନ ଭାବନ୍ତୁ, ଆମେ କାହିଁ କାହା ବିଚାର କଥା ବିଚାର କରିବା, ସଂସାରରେ କିଏ କ'ଣ ଆମକୁ ନେଇକି ଆମେ ସେଇଟା କାହିଁ, ଆମେ କ'ଣ ତାହା ସମସ୍ତଙ୍କ ବିଚାରକୁ ଆମେ କ'ଣ ମାର୍ଜିତ କରିପାରିବା କି? ସିଏ କ'ଣ ଭାବୁଛନ୍ତି ସେଇଟା ଛାଡ଼ ଦିଅ, ଆମେ କେଉଁ ଭାବନା ରହିବା ସେଇଟା ଦେଖିବାକୁ ପଡ଼ିବ, କିଏ କ'ଣ ଭାବୁଛି ସେଇଟା ଆମେ କାହିଁ ବିଚାର କରିବା। ଆମକୁ ନେଇକି କେତେ ଲୋକ କେତେ ପ୍ରକାର କଥା ଭାବିବେ, ଆମେ ସେଥିପାଇଁ ଚିନ୍ତା କରିବା ନାହିଁ। ହଁ ହଁ ନାଇଁ, ଆମେ ନିଜ ବିଷୟରେ ଭାବିବା ଉଚିତ, ଅନ୍ୟମାନଙ୍କ ବିଷୟରେ ଭାବୁଛ ନାଇଁ, ଭାବିବା ଉଚିତ ନୁହଁ, ଆମେ ନିଜ ବିଷୟରେ ଭାବିବା ଉଚିତ। ଅନ୍ୟମାନଙ୍କର ଯଦି ଭାବିବେ ବିଚାର କରିବା ଉଚିତ ଭକ୍ତର ପ୍ରାରବ୍ଧ ନାହିଁ, ସେ ତାର ଅପରାଧର ଫଳଟା ଭୋଗୁଛି, ଭଗବାନ ଚାହିଁଲେ ତାକୁ ଗୋଟେ ମୁହୂର୍ତ୍ତରେ ଶୁଦ୍ଧ କରିଦେବେ, ଅସୁବିଧା କ'ଣ ଅଛି? ତେଣୁ ମୁଁ କେମିତି ଶୁଦ୍ଧ ହେବି ଏଇଟା ବିଚାର କରିବା ଉଚିତ ନା? ଆମେ ଅଲଗା କାହାର ତ ଚିନ୍ତାଧାରାକୁ ବଦଳେଇ ପାରିବାନି। କ'ଣ ଗତିପ୍ରଭୁ କ'ଣ କହୁଛ, କ'ଣ କହୁଛ କି? ସେଇଟା ଆସିବ ଆସିବ ଅଛି 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 ରଖା ହେଇଛି, ସେଇଟା ଆସିବ ଏଇଠି ଏଇଠି ଆସିବ, ତରଜୀବ ସହିସାରେ ଅଛି ସେଇଟା, ଏଇଠି ଅଛି ନା ସେଠି, ସେଇଟା ପ୍ରଯୁଜ୍ୟ ଅଧିକା, ସେଇଟା ଆସିବ। ଜୟ ଶ୍ରୀ ପ୍ରଭୁପାଦ କି ଯା।